বাসুদেবায়ণ। শ্রীমদ্ভাগবতম দশম স্কন্ধ 47 অধ্যায় শ্লোক 69। এবং সভাজিত গোপী
এবং সভাজিত গোপী
কৃষ্ণ ভক্তিয়া নরাধিপ
কৃষ্ণ ভক্তা নরাধিপ
উদ্ধব পুনরাগচ্ছন্।
উদ্ধব পুনরাগচ্ছন্
মথুরাং কৃষ্ণ পালিতাম।
মথুরাং কৃষ্ণ পালিতা এবং সভাজিত গোপী
এবং সভাজিত গোপী
কৃষ্ণ ভক্তা নরাধিপ
কৃষ্ণ ভক্ত্যা নরাধিপ
উদ্ধব পুনরাগচ্ছন
উদ্ধব পুনরাগচ্ছন্।
মথুরাং কৃষ্ণ পালিতাম
মথুরাং কৃষ্ণ পালিতাম। হরে কৃষ্ণ। অভ্যস্ত ভক্ত সজন বন্ধু মাতৃবৃন্দকে আমি ভাগবত কথাকে স্বাগত জনাওছু। আজ পবিত্র রথযাত্রা দিবস। আজ মধ্যে শিবানন্দ সেন এবং স্বরূপ দামোদর গোস্বামী তিরুভাব তিথি, শ্রী শ্রী রাধা গোবিন্দ স্বামী মহারাজ আবির্ভাব তিথি। তেমন এই পবিত্র তিথিরে আজ আমি ভগবান ইয়াগুটি রথযাত্রা কথা আমি কৌচে। উদ্ধব বর্তমান রথযাত্রা করছেন, উদ্ধব রথ বর্তমান সুবর্ণ রথ। এই কোইনসিডেন্স গোটে এইভাবে ভাবে ঘটনা হয়ে গেল। আজ ভগবান জগন্নাথ রথ যাবে, কোটু যাবে, সিংহদ্বারু যাবে, গুণ্ডিচা মন্দির যাবে, নীলাচল সুন্দরাচল যাবে, এবং এই মধ্যে আজ আমি যে কথা কৌছে ইয়ে মধ্যে গোটে রথযাত্রা হচ্ছে। ইয়ে রথযাত্রার উদ্ধব যাবে নন্দগ্রাম যাবে মথুরা কু এবং সভাজিত গোপী সভাজিত এইভাবে ভাবে সভাজিত কহিলে কণ সভাজিত কহিলে সেমানে এইভাবে ভাবে পূজিত হয়েকি কলি এইভাবে ভাবে পূজিত হলে ব্রজবাসী মানে গোপী গোপমান দ্বারা এইভাবে ভাবে মানে আহরি অনেক কথা আছে সব কুহাইপারা না তার অর্থ হচ্ছে সনাতন গোস্বামী তাঁর ভাষার কৌশল। এইভাবে ভাবে যে কথা হল সব কথা তো কহিহব না, কি কোণ কহিলা কি কোণ কহিলা, কোটি কোটি গোপী কথা। হ্যাঁ, গোটিয়ে গোপী নুহ কি দুইটি গোপী নুহ, গোটিয়ে কথা হল বেড়ে আমি চিন্তা করে পারিবা না। তেমন এইভাবে ভাবে সমস্ত কথা কহিহব না, কিছু জনক কথা কুহগাল। এইভাবে ভাবে নন্দা আদেও নন্দ এবং যশোদা ইত্যাদি এমানে মুখ্য, রাধারাণী ইত্যাদি এইভাবে ভাবে সমস্তে সভাজিত তাঙ্কু সম্মানিত কলে, পুরস্কার দেলে, তাঙ্কু প্রার্থনা কলে এবং সভাজিত। সভাজিতর অর্থ হচ্ছে অনর, তাঙ্কু সম্মান প্রদর্শন কলে। উদ্ধব বর্তমান ফেরি যাবে 11 মাস কাল। এই যে রথযাত্রা আমার 9 দিন রথযাত্রা, কিন্তু উদ্ধব যে রথযাত্রা কলে 11 মাসের রথযাত্রা। 11 মাস তলে আসলে বর্তমান যাবে ফেরবে, যে সমস্ত বিদায় নেই খালি গোপী মানুষ নেলে নুহ, পশু পক্ষী বৃক্ষ লতা ইত্যাদি সমস্ত নেলে, সমস্তে ব্রজবাসী ব্রজবাসী সি ব্রজরে যে অনেক সাধারণ স্থান নুহ, সি ব্রজ ব্রজভূমি ভগবান ধাম। সি ভগবান যেত আসতে তাঁর ধাম সহিত আসতে, তেমু ভগবান তাঁর ধাম সহিত আসছেন ভগবান ধাম। ভগবান ও ভগবান ধাম ভিতরে কিছু তফাৎ না, সেই জগন্নাথ, সেই জগন্নাথ যে বর্তমান আজ লীলা হচ্ছে সেই জগন্নাথঙ্কর লীলা চালছে। সেটি 5000 বর্ষ তলে লীলা চালছিল ভগবান এই যে লীলা করে কলিযুগর লোক মানুষ আনন্দ প্রদান করা এসবুটি অনেক কলিযুগর লোক মানে আনন্দিত হবে সেইটাই ভগবান এই লীলা করে কলৌ কলৌ ভবিষ্যৎ কলৌ ଜନିଷ୍ୟମାଣାନାମ କଳିଯୁଗରେ ଯେଉଁମାନେ ଜନ୍ମଗ୍ରହଣ କରିବେ ତାଙ୍କ ପାଇଁ ଏହିସବୁ ବ୍ୟବସ୍ଥା କରାଯାଇଛି। କଳୁ ଜନିଷ୍ୟମାଣାନ ତେଣୁ ଇଏ ଯେଉଁ ରହିଛନ୍ତି କଳି ଯୁଗର ଲୋକମାନେ କଳୁ ଜନିଷ୍ୟମାଣାନାମ ଏ ନବମ ସ୍କନ୍ଧ 24 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କଳିଯୁଗରେ ଯେଉଁମାନେ ଜନ୍ମ ହେବେ ଭଗବାନଙ୍କ ଲୀଳା ତାଙ୍କ ପାଇଁ ହେଇଛି। କଳୁ ଜନିଷ୍ୟମାଣାନାମ କ'ଣ ପାଇଁ କ'ଣ ପାଇଁ ଭଗବାନ ଲୀଳା କଲେ କଳୁ ଜନିଷ୍ୟମାଣାନ ଦୁଃଖ ଶୋକ ତମ ନୁଦମ ଯେଉଁ ଦୁଃଖ ଶୋକ ତମର ଅବିଦ୍ୟାକୁ ଦୂର କରିବା ପାଇଁ ଭଗବାନ ଏସବୁ ଲୀଳା କରିଛନ୍ତି। ଅନୁଗ୍ରହାୟ ଭକ୍ତାନାମ ଜଗନ୍ନାଥଙ୍କର ଯେଉଁ ଲୀଳା ହେଉଛି ଇଏ ମଧ୍ୟ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ ଅନୁଗ୍ରହ ଭକ୍ତାନାମ ସୁପୁଣ୍ୟଂ ବ୍ୟତନୋଦ୍ୟଶ ସୁପୁଣ୍ୟଂ ଏସବୁ ଏଇ ଭଗବାନ କଥା ହେଉଛି ପ୍ରକୃତରେ ପୁଣ୍ୟ ପୁଣ୍ୟ କଥା। ତେଣୁ ଏଠି କୁହାଯାଉଛି ଯେ ଏଇଭଳି ଭାବରେ ସମ୍ମାନିତ ହେଇ ଗୋପୀ ଗୋପୀମାନଙ୍କ ଦ୍ୱାରା ଗୋପମାନେ ଗୋପୀମାନେ ସମସ୍ତେ ବୃକ୍ଷ ଲତା ପଶୁ ପକ୍ଷୀ ଇତ୍ୟାଦି ସମସ୍ତେ ବୃନ୍ଦାବନ ସେମାନେ ଭଗବାନ ଧାମ ଧାମବାସୀ ସେମାନେ ଭଗବାନ ବିରହରେ ସମସ୍ତେ କାତର ହୋଇକି ରହିଥିଲେ। ଆଜି ଉଦ୍ଧବ ଯେଉଁ ବିଭିନ୍ନ ପ୍ରକାର ଭଗବାନ କଥା କହିଲେ ଏ କଥା ମାଧ୍ୟମରେ ତାଙ୍କର ରମୟା ମାସ ଗୋକୁଳଂ ରମୟା ମାସ ସେମାନେ ସବୁ ଆନନ୍ଦିତ ହୋଇଗଲେ। ଭଗବାନ କଥା ଆଉ ଭଗବାନ ଭିତରେ କୌଣସି ତଫାତ ନାହିଁ। ତେଣୁ ଏହିଭଳି ଭାବରେ ଏବଂ ସଭା ଜିତୁ ଗୋପୀ କୃଷ୍ଣ ଭକ୍ତିଆ ନରାଧିପ କୃଷ୍ଣଙ୍କର ଭକ୍ତି ପ୍ରାର୍ଥନା କଲେ ନା ଦୁଇଟି ଶ୍ଳୋକରେ ମନସ୍ୟ ବୃତ୍ତି ନ ସ୍ୟୁ କୃଷ୍ଣ ପାଦାମ ବୁଜା ଶ୍ରେୟା ବାଚୋ ଅବିଧାୟିନୀ ନାମ୍ନା କାୟ ତତ୍ ପ୍ରବଣାଦିଷୁ କର୍ମଭିଭ୍ରାମ୍ୟମାଣାନାଂ ଯତ୍ର କ୍ୱାପି ସ୍ୱରେଚ୍ଛୟା ମଙ୍ଗଳାଚରିତି ଦାନୀ ରତିର୍ଣ୍ଣ କୃଷ୍ଣ ଈଶ୍ୱର ଏହି ଦୁଇଟି ଶ୍ଳୋକରେ ଭଗବାନଙ୍କର ଭକ୍ତି ପ୍ରାର୍ଥନା କରିଛନ୍ତି ଉଦ୍ଧବଙ୍କୁ। ତେଣୁ ଏହିଭଳି ଭାବେ କୃଷ୍ଣ ଭକ୍ତିଆ ନରାଧିପ ଉଦ୍ଧବଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଉଦ୍ଧବଙ୍କୁ ମଧ୍ୟ ପ୍ରାର୍ଥନା କଲେ ଭଗବାନ କୃଷ୍ଣଙ୍କ ପ୍ରତି ଆମର ଭକ୍ତି ରହୁ। ତେଣୁ ଏହି କଥା ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ସେତେବେଳେ ସେ ତାଙ୍କୁ ସମ୍ବୋଧନ କରୁଛନ୍ତି ନରାଧିପ ମନୁଷ୍ୟମାନଙ୍କ ଭିତରେ ଯେ ରାଜା ସିଏ ହେଉଛନ୍ତି ଭଗବାନଙ୍କ ଜଣେ ପ୍ରତିନିଧି। ଭଗବତ ଗୀତାରେ ଭଗବାନ କହିଲେ ନରାଣାଂଚ ନରାଧିପମ ନରାଧିପ ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ। କାହିଁକି ଏଠି ସୁଖଦେବ ଗୋସ୍ୱାମୀ କହିଲେ ନରାଧିପ ବୋଲି ଆଚାର୍ଯ୍ୟମାନେ ଟିକା ରାଜା ସେ ଜାଣନ୍ତି ନରାଣାଂଚ ନରାଧିପମ ତେଣୁ ଏସବୁ ଯେଉଁଭଳି ଭାବରେ ସମ୍ମାନିତ ହେଲେ ରାଜାଙ୍କୁ କେତେ ପ୍ରକାର ସମ୍ମାନ ଦିଆଯାଏ। ବର୍ତ୍ତମାନ ଯୁଗରେ ଆମେ ଦେଖୁଛେ ଯଦି ମନ୍ତ୍ରୀଙ୍କର କାର ଆସିଲା ମାନେ କେତେ ଗାଡ଼ି ତା ପଛପଟେ ତା ପଛପଟେ ଚାଲିବ ଆଗେ ପୋଲିସ ଗାଡ଼ି ଯାଇବ ସମସ୍ତଙ୍କୁ ବିଧାୟକ କରିଦେବ ହଟିଯା କହିକି ପେଁ ସାଇରନ୍ ଫାଇରନ୍ ଦେଇକି ପୋଲିସ କହିକି କେତେ କ'ଣ ସବୁ ଟ୍ରାଫିକ ଫ୍ରାଫିକ କିଛି ଆଉ ରହିବ ନା ତାଙ୍କ ପାଇଁ। ହଁ କେତେ ଇଏ ହେଉଛି ଭଗବାନ ଇଏ ରାଜା ଇଏ କଳିଯୁଗରେ ଛୋଟିଆ 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 ସବୁ ରହିଛନ୍ତି କିନ୍ତୁ ରାଜା ସମ୍ରାଟ ସମଗ୍ର ପୃଥିବୀର ସମ୍ରାଟ ଥିଲେ କେହି କଳ୍ପନା କରିପାରିବେ ନାହିଁ। ବର୍ତ୍ତମାନ ଯୁଗରେ ସମଗ୍ର ପୃଥିବୀର ଜଣେ ସମ୍ରାଟ ହୋଇପାରିବ କେହି କଳ୍ପନା କରିପାରିବେ ନାହିଁ। କାରଣ ଏଭଳି ଅବସ୍ଥା ଆସିଯାଇ ଛୋଟ ଛୋଟ ହୋଇଯାଇଛି ଛୋଟିଆ ଛୋଟିଆ ରାଜ୍ୟରେ ଛୋଟିଆ ଛୋଟିଆ ରାଜ୍ୟରେ ଯେଉଁମାନେ ଅଛନ୍ତି ମୁଖ୍ୟ ତାଙ୍କର କେତେ କ'ଣ ସବୁ ସମ୍ମାନ ରହିଛି ଆଉ ଇଏ ରାଜା ସମଗ୍ର ପୃଥିବୀର ସମ୍ରାଟ ତାଙ୍କୁ କେତେ ସମ୍ମାନ ଦିଆଯାଉନଥିବ। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କୁ ସମ୍ବୋଧନ ଯେଉଁ କଲେ ନରାଧିପ ସେଇଥିରୁ ରାଜା ପରୀକ୍ଷିତ ମହାରାଜ ବୁଝିବେ ଯେ ଏହିଭଳି ଭାବରେ ସମ୍ମାନିତ ହେଲେ ଉଦ୍ଧବ ଭଗବାନଙ୍କ ଯିଏ ଭକ୍ତ ସିଏ ହେଉଛନ୍ତି ସବୁଠାରୁ ପୂଜ୍ୟ। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ଯେଉଁ ପୂଜିତ ହୁଅନ୍ତି ଆମେ କଥା କହୁଥିଲେ ଭାଗବତରେ ବର୍ଣ୍ଣନା କରାଯାଇଛି ଇଏ ହେଉଛି କ'ଣ ପୁରୁଷ ସଂସ୍କୃତ ପଶୁ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୌନକ ଋଷି କହୁଛନ୍ତି ସୋଭିଡ଼ ବରାବଷ୍ଟ୍ର ଖରି ସଂସ୍କୃତ ପୁରୁଷ ପଶୁ ନ ଯତ୍କର୍ଣ୍ଣ ପଦ ପେତୁ ଯାହାତୁ ନାମ ଗଦାଗ୍ରଜ ଯାହାଙ୍କର କର୍ଣ୍ଣରେ ଗଦାଗ୍ରଜ ଭଗବାନଙ୍କୁ ଗଦାଗ୍ରଜ ବୋଲି କହନ୍ତି କାହିଁକି ନା ଗଦ ଜଣେ ଅଛନ୍ତି, ତାଙ୍କ ସାନ ଭାଇ ଗଦାଗ୍ରଜ, ସାନ ଭାଇ ସିଏ, ତାଙ୍କର ବଡ଼ ଭାଇ ଇଏ, କୃଷ୍ଣଙ୍କର ବଡ଼ ଭାଇ ବଳରାମ, ଗଦାଙ୍କର ବଡ଼ ଭାଇ କୃଷ୍ଣ, ତେଣୁ ଗଦାଗ୍ରଜ ତାଙ୍କ ନାମ ହେଇଛି ଗଦାଗ୍ରଜ। ଏ ଗଦାଗ୍ରଜ ଶବ୍ଦଟି ଏଇ ଅଧ୍ୟାୟରେ ବହୁତ ବର୍ଣ୍ଣନା କରାଯାଇଛି ଗଦାଗ୍ରଜ। ତେଣୁ ଗଦାଗ୍ରଜ ଯାହାଙ୍କର ସେଇ ଗଦଙ୍କର ଅଗ୍ରଜ ଭଗବାନ କୃଷ୍ଣଙ୍କର କଥା କାନରେ ପଡ଼ୁନାହିଁ, ସେମାନେ ହେଉଛି ପଶୁ। ଏ ଚାରୋଟି ପଶୁ ଯେଉଁ ଅଛନ୍ତି, 20 ଲକ୍ଷ ପ୍ରକାର କ'ଣ ପଶୁ, 30 ଲକ୍ଷାଣି, 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ଏମାନଙ୍କ ଭିତରେ ଚାରି ପଶୁଙ୍କର ଉଦାହରଣ ଦିଆଯାଇଛି, କାହିଁକି ନା ଏମାନେ ସବୁଠାରୁ ନୀଚ ସ୍ତରର। ଏମାନେ ପ୍ରକୃତରେ ଯେଉଁ ରହିଛି ମନୁଷ୍ୟ ଜାତି, ଏଇଭଳି ଭାବରେ ପଶୁ ସ୍ତରର ପଶୁ ସଭ୍ୟତା ତାଙ୍କର ହୋଇଯାଇଛି। ଆମେ ଭାବୁଛେ ଆମେ ବହୁତ ଉନ୍ନତି କରିଛେ, କିନ୍ତୁ ଏଇ ପଶୁ ସଭ୍ୟତା ଭାଗବତ ଅନୁସାରେ ଏଇ ପଶୁ ସଭ୍ୟତା, ଆମେ ସେ ବିଷୟରେ ଆଉ ଏତେ ଆଲୋଚନା କରିବା ନାହିଁ। ତେଣୁ ଇଏ ହେଉଛନ୍ତି ପଶୁ ଯେଉଁମାନଙ୍କର କର୍ଣ୍ଣରେ ଭଗବାନ କଥା ପ୍ରବେଶ କରୁନାହିଁ। ତେଣୁ ଆଜିକାଲିର ଯେଉଁମାନେ ରାଜା ତଥାକଥିତ ରାଜା ଏସବୁ ରହିଛନ୍ତି, ସେମାନଙ୍କର କର୍ଣ୍ଣରେ କ'ଣ ଭଗବାନ କଥା ପ୍ରବେଶ କରୁଛି? ପୂର୍ବକାଳରେ ଯେଉଁ ରାଜା ଥିଲେ, ତାଙ୍କର ବୟସ ହୋଇଗଲେ, ସେ ସବୁ ବନପ୍ରସ୍ଥ ନେଉଥିଲେ, ରାଜ୍ୟକୁ ରାଜ୍ୟଭାର ଅର୍ପଣ କରିଦେଉଥିଲେ ଅନ୍ୟମାନଙ୍କୁ, ଉପଯୁକ୍ତ ବ୍ୟକ୍ତିଙ୍କ ପାଖକୁ ରାଜ୍ୟଭାର ଅର୍ପଣ କରିକି ଦଶରଥ ମହାରାଜଙ୍କ କଥା ଆସିବ। ଦଶରଥ ମହାରାଜ ଯେତେବେଳେ ଦେଖିଲେ, ରାମାୟଣରେ ବର୍ଣ୍ଣନା କରାଯାଇଛି, ଦେଖିଲେ ତାଙ୍କର କର୍ଣ୍ଣ ପାଖରେ ତାଙ୍କର ମୁକୁଟକୁ ସଜାଡ଼ିବା ପାଇଁ ଆଇନାରେ ଯେତେବେଳେ ମୁକୁଟ ସଜାଡ଼ୁଥିଲେ, ସେଇ ସମୟରେ ଦେଖିଲେ କର୍ଣ୍ଣ ପାଖରେ ସବୁ କାଳ ଯେଉଁ ବାଳ ରହିଛି, ସେ ପାଚିଗଲାଣି, କେଶ ପାଚିଗଲାଣି, କର୍ଣ୍ଣର କେଶ ବା ଯାହା ହଉ ପାଚିଗଲାଣି। ଯେତେବେଳେ ସେ ଚିନ୍ତା କଲେ, ବର୍ତ୍ତମାନ ସମୟ ଆସିଗଲା, ବର୍ତ୍ତମାନ ସଂସାରରୁ ଆମେ ସଂସାର କର୍ମରୁ ତ୍ୟାଗ ନେଇକରି ଭଗବାନଙ୍କ ସେବାରେ ନିଯୁକ୍ତ ହେବା। ତେଣୁ ସେ ପଚାରିଲେ, ବଶିଷ୍ଠ ଋଷିଙ୍କୁ ପଚାରିଲେ, ତାଙ୍କର କୁଳଗୁରୁ ପଚାରିଲେ, ବର୍ତ୍ତମାନ ମୋର ସମୟ ହୋଇଗଲା, ବର୍ତ୍ତମାନ ରାଜ୍ୟ ପ୍ରଦାନ କରିବା ରାମଙ୍କୁ, ରାମଙ୍କୁ ରାଜ୍ୟ ପ୍ରଦାନ କରିବା, ଶୁଭ ମୁହୂର୍ତ୍ତ ବାହାର କର ଓ ଶୁଭ ମୁହୂର୍ତ୍ତରେ ରାଜ୍ୟକୁ ଦିଆଯିବ। ଆଜିର ଗୋଟେ ଶୁଭ ମୁହୂର୍ତ୍ତ ରାଧା ଜଗନ୍ନାଥଙ୍କର, ଆଜି ଶୁଭ ମୁହୂର୍ତ୍ତ ବୋଲି କେତେ କ'ଣ ସବୁ କ'ଣ କି ଘର ପ୍ରତିଷ୍ଠା କି କ'ଣ ସବୁ କରିଦେଉଛନ୍ତି, ଶୁଭ ମୁହୂର୍ତ୍ତ ସବୁ ରହିଛି, ମୁହୂର୍ତ୍ତ ସବୁ ରହିଛି, ଭଗବାନ ଯେତେବେଳେ ବାହାରିବେ ସେଇଟା ହେଉଛି ଶୁଭ ମୁହୂର୍ତ୍ତ। ତେଣୁ ବଶିଷ୍ଠ କହିଲେ, ରାମଜୀ ଯେତେବେଳେ ରାଜା ହେବେ, ଯେଉଁ ଅଭିଷେକ ହେବେ, ସେଇଟା ଯେଉଁ ଦିନ ହେବେ ସେଇଟା ଶୁଭ ଦିନ, ଭଗବାନଙ୍କୁ ଅପେକ୍ଷା କରିବେ ନାହିଁ, ଗ୍ରହ ତାଙ୍କୁ ମଙ୍ଗଳ ହେବ, ଗ୍ରହ ତାଙ୍କ ପାଇଁକି କ'ଣ ଅନୁକୂଳ ହେବ, ତାପରେ ସେ ଭଗବାନ କାର୍ଯ୍ୟ କରିବେ ନା, ଭଗବାନ ଯେଉଁ କାର୍ଯ୍ୟ କରିବେ ସବୁ ଅମଙ୍ଗଳ ସବୁ ଶୁଭ ମଙ୍ଗଳ ଆସି ପହଞ୍ଚିଯିବ, ସବୁ ଶୁଭ ମୁହୂର୍ତ୍ତ ଆସି ପହଞ୍ଚିଯିବ, ସବୁ ଅନୁକୂଳ ହୋଇଯିବ, ସମସ୍ତେ କିଛି ଅନୁକୂଳ ହୋଇଯିବେ, ଭଗବାନ ସିଏ ଭଗବାନଙ୍କର ଅଧୀନରେ ଏସବୁ ରହିଛି ଗ୍ରହ ନକ୍ଷତ୍ର ଇତ୍ୟାଦି। ତେଣୁ ବଶିଷ୍ଠ ଋଷି କହିଲେ, ମାନେ କହିଲେ, ଯେଉଁ ଦିନ ଆସନ୍ତାକାଲି କରୁନାହାନ୍ତି, ଆସନ୍ତାକାଲି ଶୁଭ ଦିନ, ତେଣୁ ଏଇଭଳି ଶୁଭ ଦିନ ହେଇଗଲା ଭଗବାନଙ୍କ ଡିକ୍ଲାର ହେଇଗଲା। ଦଶରଥ ମହାରାଜ ବହୁତ ଖୁସି ହେଇଗଲେ, ସେ ଦୁଃଖ କଲେ ନାହିଁ, ମୁଁ ରାଜା ଥିଲି, ସମ୍ରାଟ ଥିଲି, ଆଉ ମୁଁ ଛାଡ଼ିଦେବି, ମୋ ପୁଅ ହେବ, ସେସବୁ କିଛି ନାହିଁ, ଛାଡ଼ିଦେଇ ତ୍ୟାଗ କରି ପଳେଇଗଲେ, ପଳେଇଯିବ ଅବଶ୍ୟ ସେ ଶରୀର ତ୍ୟାଗ କରିଦେଲେ, କିନ୍ତୁ ଆମର ରହିଛି ବୈଦିକ ଇତିହାସରେ ଏସବୁ ରହିଛି, ଯେତେବେଳେ ବୟସ ଆସିଯିବ ସେ ସମୟରେ ତାଙ୍କର ଅନ୍ୟମାନଙ୍କୁ ଶାସନ ପ୍ରଦାନ କରିକିରି ସେ ନେଇଯିବେ, ରିଟାୟାରମେଣ୍ଟ କରିବେ, ଆମର ଗଭର୍ଣ୍ଣମେଣ୍ଟ ସର୍ଭିସରେ ବା ଅନ୍ୟ ସର୍ଭିସରେ ସବୁ ରିଟାୟାରମେଣ୍ଟ ଏଜ୍ ଅଛି, କିନ୍ତୁ ପଲିଟିସିଆନଙ୍କର ରିଟାୟାରମେଣ୍ଟ ଏଜ୍ ଅଛି? ଶାସନ ରାଜା ଯଦି ପ୍ରଧାନମନ୍ତ୍ରୀ ରହିକି ମୃତ୍ୟୁବରଣ କରିବେ, ତାହେଲେ ସେଇଟା ହେଲା ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ରହିବେ, ସେଇ କାର୍ଯ୍ୟ କରିବେ, କି ଜାଣୁଛି ଏ କଥା? କେତିକି ଦିନ ଜଣେ ପଲିଟିକ୍ସରେ ରହିବ, କେତିକି ଦିନ ରହିବ ଜଣେ ଜାଣୁଛି? ତେଣୁ ଆଜିକାଲିର ରାଜାମାନେ ଯେଉଁ ରହିଛି, ତଥାପି ଛୋଟକାଟିଆ ଜମିଦାର ବା ଛୋଟକାଟିଆ ଇଏ, ସେମାନଙ୍କୁ କେତେ ସବୁ ସମ୍ମାନ ଦିଆଯାଉଛି, ଆଉ ଇଏ ସେମାନଙ୍କର ପୃଥିବୀର ସମ୍ରାଟ ପରୀକ୍ଷିତ ମହାରାଜ। ତେଣୁ ସୁଖଦେବ ଗୋସ୍ୱାମୀଙ୍କୁ ନରାଧିପ, ରାଜା ଯିଏ ସେ ହେଉଛନ୍ତି ଭଗବାନଙ୍କ ପ୍ରତିନିଧି, କଳିଯୁଗରେ ଯେଉଁ ତଥାକଥିତ ରାଜା ହେବେ ସେମାନେ ହେଉଛନ୍ତି କ'ଣ, ଏମାନେ ହେଉଛନ୍ତି ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏମାନେ ହେଉଛନ୍ତି କ'ଣ ହେବେ ନା ଏମାନେ ହେଉଛନ୍ତି କ'ଣ, ପ୍ରଜା ହସ୍ତେ ଭକେଇଛନ୍ତି ମ୍ଲେଚ୍ଛା ରାଜନ ରୂପିଣ, ଏସବୁ ମ୍ଲେଚ୍ଛ। ପ୍ରଭୁପାଦ ମହାରାଜ କହିଛନ୍ତି ମ୍ଲେଚ୍ଛ କିଏ, ମ୍ଲେଚ୍ଛ ଯେଉଁମାନେ ମାଛ ମାଂସ ଖାଉଛନ୍ତି ମ୍ଲେଚ୍ଛ, ସେମାନେ ହେଉଛନ୍ତି ମ୍ଲେଚ୍ଛ। ଯବନ କିଏ ନା ଯେଉଁମାନେ ଯେଉଁମାନେ ଯବନ କରି ଯେଉଁମାନେ ଭାଗବତ ଜେନା ମାନେ ସେ ଯବନ ସମ ବୈଦିକ ଶାସ୍ତ୍ର ଗ୍ରହଣ କରୁନାହାନ୍ତି ସେମାନେ ହେଉଛନ୍ତି ଯବନ। ତେଣୁ କଳିଯୁଗରେ ଏଇଭଳି ଭାବରେ ଅବସ୍ଥା ହେବ, ଆମେ ସେଇଟାକୁ ଏତେ ଆଲୋଚନା କରିବା ନାହିଁ। ନରାଧିପମ୍ ସେଇଭଳି ଭାବରେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତେଣୁ ସିଏ ବୁଝିପାରିବେ କିଭଳି ଭାବ ପ୍ରକୃତରେ ପୂଜ୍ୟ ହେଉଛନ୍ତି ଭଗବାନଙ୍କର ଭକ୍ତ କୃଷ୍ଣ ଭକ୍ତିଆ। ଏଇଭଳି ଭାବରେ ତାଙ୍କୁ ପୂଜିତ କରି ତାଙ୍କୁ ସବୁ ପ୍ରଦାନ, କୃଷ୍ଣ ବଳରାମ ପାଇଁ ସବୁ ଉପହାର ପ୍ରଦାନ କରି ଉଦ୍ଧବ, ଉଦ୍ଧବର ଶବ୍ଦର ଅର୍ଥ ହେଉଛି ଉତ୍ସବ, ଉତ୍ସବ। ଉଦ୍ଧବ ଯେଉଁଠି ଗଲା ମାନେ ସାକ୍ଷାତ ଉତ୍ସବ, ଭଗବାନ ଯେଉଁଭଳି ଭାବରେ ସାକ୍ଷାତ ଉତ୍ସବ, ଭଗବାନ ଭକ୍ତ ମଧ୍ୟ ସେଇଭଳି ଭାବରେ ଉତ୍ସବ। ଭାଗବତମ ନବମସ୍କନ୍ଦ ଚବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ରୂପ ହେଉଛି ଗୋଟେ ଉତ୍ସବ। ଯଶ୍ୟାନନଂ ମକର କୁଣ୍ଡଳ ଚାରୁକର୍ଣ୍ଣ ଭ୍ରାଜତ କପୋଳ ସୁଭଗ ସବିଳାସ ହାସମ ନିତ୍ୟୋତ୍ସବଂ ନ ତତ୍ରୃପୃଷିଭି ପିବନ୍ତ୍ୟୋ ନାର୍ଯ୍ୟ ନରାଶ୍ର ମୁଦିତା କୁପିତା ନିମେଷ। ହେଉଛି ଉତ୍ସବ, ନିତ୍ୟ ଉତ୍ସବ, ଖାଲି ଗୋଟିଏ ବର୍ଷକରେ ଥରେ ଉତ୍ସବ ହେଲା ତାହେଲେ ନିତ୍ୟ ପ୍ରତି ସମୟରେ ପ୍ରତିଦିନ ନାହିଁ ନା ପ୍ରତିକ୍ଷଣ ଉତ୍ସବ ଭଗବାନଙ୍କ ରୂପ ଏଭଳି। ଯଶ୍ୟାନନଂ ମକର କୁଣ୍ଡଳ ଚାରୁକର୍ଣ୍ଣ ଭଗବାନଙ୍କର ଯେଉଁ ମୁଖ ରହିଛି ଆନନ ଭଗବାନ ମୁଖ, ଯଶ୍ୟାନନ ମକର କୁଣ୍ଡଳ ଚାରୁକର୍ଣ୍ଣ, ମକର କୁଣ୍ଡଳ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି ମକର ଆକୃତି କୁଣ୍ଡଳ। ମକର ହେଉଛି ଯଶମାନଙ୍କ ଭିତରେ ଯଶାଣାଂ ମକର ସାସ୍ମି, ମକର ହେଉଛି ଜଳଜୀବମାନଙ୍କ ଭିତରେ ରାଜା, 9 ଲକ୍ଷ ପ୍ରକାର ଜଳଜୀବ ରହିଛନ୍ତି ତା ଦେହରେ ରାଜା ହେଉଛନ୍ତି ମକର। ତେଣୁ ସେହିଭଳି ଭାବରେ ଆକୃତିରେ କୁଣ୍ଡଳ ଭଗବାନ ଧାରଣ କରିଛନ୍ତି, ଯଶ୍ୟାନନ ମକର କୁଣ୍ଡଳ ଚାରୁକର୍ଣ୍ଣ, ବହୁତ ସୁନ୍ଦର କର୍ଣ୍ଣ ଭଗବାନଙ୍କର ରହିଛି। ଭ୍ରାଜତ କପୋଳ ସୁଭଗ ସବିଳାସ ହାସ୍ୟମ, ବହୁତ ତାଙ୍କର ଗାଲ, କପୋଳ କହିଲେ ଗାଲ, ଭ୍ରାଜତ ସେ ଯେଉଁ ମକର କୁଣ୍ଡଳ, ଇଏ ହେଉଛି ଆଇନା ଭଳି ଦର୍ପଣରେ ଯେମିତି ପ୍ରତିବିମ୍ବ ଦେଖାଯାଏ ସେଇଭଳି ଭାବରେ ମକର କୁଣ୍ଡଳ ଯେଉଁ କୁଣ୍ଡଳ ଧାରଣ କରିଛନ୍ତି ସେଇଟା ପ୍ରତିଫଳିତ ହେଉଛି ତାଙ୍କର କପୋଳରେ ଭ୍ରାଜତ। ଏଇଭଳି ଭାବରେ ସୁଭଗଂ ସବିଳାସ ହାସ୍ୟମ, ସୌଭାଗ୍ୟବାନ ତାଙ୍କର ହାସ, ସବିଳାସ ବହୁତ ସୁନ୍ଦର ହାସ୍ୟ, ବିଳାସ ଯୁକ୍ତ ହାସ୍ୟ। ଏବଂ ନିତ୍ୟ ଉତ୍ସବ, ଏଇ ରୂପକୁ ଯଦି ଦେଖିଦେବ ସିଏ ଗୋଟେ ଉତ୍ସବ ହେଇଗଲା ତାଙ୍କର ନିତ୍ୟ ଉତ୍ସବ। ନ ତତ୍ରୃପୁର ଏଭଳି ଉତ୍ସବ, ଆମର ଉତ୍ସବରେ ହେଲା ମାନେ ଆମେ ତୃପ୍ତି ହେଇଯାଉଛୁ, ହଁ ହେଇଗଲା ବଢ଼ିଆ ହେଲା, କିନ୍ତୁ ଏଥିରେ କେବେ ହେଲେ ଜଣେ ତୃପ୍ତି ହେବ ନାହିଁ। ଦୃଷିଭି ପିବନ୍ତି, ଯେଉଁ ଫିଷ୍ଟ ହେଲା, ଏ କ'ଣ ଉତ୍ସବ ହେଲା, ଖାଦ୍ୟ ଖାଇବା ପିଇବା ସବୁ ମିଳେ ହେବ ନା ନାହିଁ, ନା ହଁ ଇଏ ହେଉଛି ତାଙ୍କର, ତାଙ୍କ ରୂପ ହେଉଛି ପାନ କରିବେ, ରୂପ ଅମୃତ, ସିଏ ଅମୃତକୁ କେମିତି ପାନ କରିବେ ନା ଦୃଷିଭି, ଅମୃତ ତ ଆମେ ଜାଣିନେ, ଅମୃତ କଥା କ'ଣ କହିବା, ଭଗବାନ କଥା ହେଉଛି ଅମୃତ, ଆମେ ମୃତ ଜଗତରେ ରହିଛେ, ସବୁକିଛି ମୃତ, ସବୁକିଛି ନଷ୍ଟ ହୋଇଯାଉଛି, କିନ୍ତୁ ଭଗବାନ ହେଉଛନ୍ତି ଅମୃତ। ତେଣୁ ସେଇ ଅମୃତକୁ ଯେଉଁମାନେ ପାନ କରିବେ କିଭଳି ଭାବରେ ନା ଚକ୍ଷୁ ମାଧ୍ୟମରେ, ଦୃଷ୍ଟି ବି ପିବନ୍ତି, କିଏ କିଏ ପାନ କରିବେ ନା ନାର୍ଯ୍ୟ ନରାଶ, ନାରୀମାନେ ନରମାନେ ସମସ୍ତେ ମୁଦିତା ଏତେ ଆନନ୍ଦିତ ହେଇଯିବେ, କୁପିତା ନିମେଷ, ତାଙ୍କର ଚକ୍ଷୁରେ ଯେତେବେଳେ ପଲକ ପଡ଼ିଯାଉଛି ସେତେବେଳେ ସେମାନେ କୁପିତ ହେଇଯାଉଛନ୍ତି, କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ଇଏ ଉଦ୍ଧବ କହିଲେ ଉତ୍ସବ, ନିତ୍ୟ ଉଦ୍ଧବଙ୍କୁ ଯେଉଁମାନେ ଦର୍ଶନ କରୁଛନ୍ତି ଉତ୍ସବ ଗୋଟେ ତାଙ୍କ ପାଇଁ ହେଇଯାଉଛି, ଉଦ୍ଧବ ଶବ୍ଦର ଅର୍ଥ ହେଉଛି ଏଇଟା, ଆ ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତେଣୁ ଉଦ୍ଧବ ପୁନରାଗଚ୍ଛନ୍ ମଥୁରାଂ କୃଷ୍ଣ ପାଳିତାମ, ବର୍ତ୍ତମାନ ଆଗଚ୍ଛ, ବର୍ତ୍ତମାନ ଫେରି ଆସିଲେ, ବର୍ତ୍ତମାନ 11 ମାସ କାଳ ରହିଲେ ସେ ଉଦ୍ଧବ ପୁନରାଗଚ୍ଛନ୍, କେଉଁଠିକି ଆସିଲେ ନା ମଥୁରାକୁ ଯିବେ ବର୍ତ୍ତମାନ, ଇଏ ରଥଯାତ୍ରା ତାଙ୍କର ରଥଯାତ୍ରା ଚାଲିଛି, ରଥରେ ଯିବେ, ସୁବର୍ଣ୍ଣ ରଥ, ଏ ସୁବର୍ଣ୍ଣ ରଥରେ ବସିକିରି ଯାହା ସବୁ ଉପାୟନ ସବୁ ଯାହା ସବୁ ଯିଏ ଦିଆଗଲା ପ୍ରେଜେଣ୍ଟେସନ ସବୁ ଦେଲେ ସେସବୁ ନେଇକିରି ଯାଇ ଯିବେ ମଥୁରାକୁ ଯିବେ, ମଥୁରା କୃଷ୍ଣ ପାଳିତା। ମଥୁରା କିଭଳି, ମଥୁରାର ବିଶେଷଣ କିଭଳି ଭାବରେ, କୃଷ୍ଣ ପାଳିତା, କୃଷ୍ଣ ରହୁଛନ୍ତି ସେଠି, କୃଷ୍ଣ ପାଳିତା ଭଗବାନ ଯେଉଁଠି ରହୁଛନ୍ତି, ଆଉ ସେଠିକାର କଥା କ'ଣ କହିବା। ମଥୁରା ମଥୁରାପୁରୀ ବିଷୟରେ ଆମେ କହିବା, ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଧ୍ରୁବ ମହାରାଜ ଯାଉଥିଲେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ନାରଦ ମୁନିଙ୍କୁ ଦେଖା ହେଇଗଲେ। ନାରଦ ମୁନି କହିଲେ, ପୁଅ 5 ବର୍ଷର ପିଲା, ତୁ କ'ଣ ଯିବୁ, ଭଗବାନ ପ୍ରାପ୍ତ ହେବା କ'ଣ ଏତେ ସହଜ, ଚାଲ ଚାଲ ଯିବା, ତୁମ ଘରକୁ ଯିବା, ତୁମର ରାଜ୍ୟକୁ, ମୁଁ ତୁମକୁ ବସେଇ ଦେବି ତୁମ ପିତାଙ୍କ କୋଳରେ, ସିଂହାସନରେ ବସିବୁ, କିଛି ଚିନ୍ତା କରନା, ବର୍ତ୍ତମାନ ଚାଲ ଯିବା। ଯେତେବେଳେ ଏଇଭଳି ଭାବରେ କହିଲେ, କହିଲେ ନା, ମୁଁ ଆଉ ଯିବି ନାହିଁ ସେଠି, ମୁଁ ଆଉ ସେଠିକି ଯିବି ନାହିଁ, ମୁଁ କେବଳ ଭଗବାନଙ୍କ ଶରଣରେ ଯିବି, ଭଗବାନଙ୍କୁ ମୋର ଯାହା ଦରକାର ସେ ମାଗିବି। ତେଣୁ ମଥୁରା ସମ୍ବନ୍ଧରେ କୁହାଯାଇଛି, ବୃନ୍ଦାବନ କହିଲେ ସେ ଯିବା ପାଇଁ ମଥୁରା ଯମୁନା ନିକଟକୁ, ସେ ତାଙ୍କୁ କହିଥିଲେ। କିନ୍ତୁ ମଥୁରାକୁ କୁହାଯାଇଛି ପୁରୀ ମଧୁପୁରୀ ବରା, ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ମଥୁରା ଯେଉଁ ରହିଛି, ନିତ୍ୟଂ ସାନ୍ନିଧ୍ୟ ସନ୍ନିଧ୍ୟ ହରେ, ସବୁ ରହିଛି ନିତ୍ୟଂ ସାନ୍ନିଧ୍ୟ ହରେ, ଭଗବାନଙ୍କର ମଥୁରା ହେଉଛି ଭଗବାନଙ୍କର ସବୁଠାରେ ରୁହନ୍ତି, ସବୁବେଳେ ରୁହନ୍ତି ସେ, ନିତ୍ୟଂ ସାନ୍ନିଧ୍ୟ ରହିଛି ଭଗବାନଙ୍କର ମଥୁରା। କୃଷ୍ଣ ପାଳିତାମ, ଭଗବାନ ନିଜେ ସେଠି ରହିଛନ୍ତି ମଥୁରାପୁରୀରେ। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ମଥୁରାପୁରୀରେ ଯେଉଁ କଂସ ରହିଥିଲା ଏ ଭୋଜବଂଶରେ, ଏ ସମସ୍ତେ ଏଇ ଯଦୁ ବଂଶରେ ସବୁ ଆସୁଛନ୍ତି, ଯଦୁ ପୂର୍ବରୁ ଏଇ ଯଯାତିଙ୍କ ଠାରୁ ସମସ୍ତେ ଆସୁଛନ୍ତି, ଏସବୁ ବିଭିନ୍ନ ବଂଶ ସବୁ ରହିଛି। ଭୋଜବଂଶ, ଭୋଜବଂଶରେ ଇଏ ହେଉଛି କଂସ ଥିଲେ, ଭୋଜବଂଶରେ ହେଉଛନ୍ତି କଂସଙ୍କର ପିତା ଯିଏ ହେଉଛନ୍ତି ଉଗ୍ରସେନ, ଏ ଭୋଜବଂଶରେ ଆସୁଛନ୍ତି, ସେ ରାଜା ଥିଲେ। କିନ୍ତୁ କଂସ କ'ଣ କଲେ ନା, ପିତାଙ୍କୁ ବନ୍ଦୀ କରିକି ରାଜ୍ୟ ଶାସନ କଲେ। ଅସୁର, କଂସ ପ୍ରକୃତରେ ଉଗ୍ରସେନଙ୍କ ପୁତ୍ର ନଥିଲେ, ସେ ଆଉ ଜଣେ ଅସୁରଙ୍କର ପୁତ୍ର, ଦ୍ରୁମିଳ, ଦ୍ରୁମିଳ ଅସୁରଙ୍କର ପୁତ୍ର ସେ ଥିଲେ। ଉଗ୍ରସେନଙ୍କ ପତ୍ନୀଙ୍କ ସହିତ ସେ ଗୋଟେ ଉଗ୍ରସେନ ଭଳି ରୂପ ଧାରଣ କରିକି ଯାଇ ତାଙ୍କ ସହିତ ମିଶିକିରି ପୁତ୍ର ହେଇଥିଲା। ତେଣୁ ଯାହା ବି ହଉ, ଇଏ ଯେଉଁ ରହିଛି କଂସ, ଭୋଜରା ଭୋଜବଂଶରେ ଆସିଲା, ସେ ଭୋଜବଂଶର ଅଜଶ ଯଶକୁ ନଷ୍ଟ କରିଦେଲା ଭୋଜବଂଶର। ତେଣୁ ଇଏ ଯେଉଁ ରହିଛନ୍ତି ମଥୁରାରେ, କଂସର ଭୟରେ ସବୁ ଯଦୁମାନେ ପଳେଇ ଯାଇଥିଲେ, ଯାଦବମାନେ ସବୁ ଲୁଚିକି ରହିଥିଲେ। କେବଳ ଯଦୁବଂଶରେ ଯେଉଁ ଅକ୍ରୂର ରହିଛନ୍ତି, ଅକ୍ରୂର କେବଳ ଥିଲେ, କଂସର ସେବା କରୁଥିଲେ, ଏବଂ ଅକ୍ରୂର ଥିବାରୁ ବସୁଦେବ ଏବଂ ଦେବକୁ ସେ ରକ୍ଷା କଲେ। ନହେଲେ କଂସ ବହୁତ ସମୟରେ ଚିନ୍ତା କରୁଥିଲେ ବସୁଦେବଙ୍କୁ ହତ୍ୟା କରିବା ପାଇଁ, ବାରମ୍ବାର ବାରମ୍ବାର। ହଁ, ନାରଦମୁନି ଯାଇ କହିଦେବେ, ଇଏ ତମର ଏଇଭଳି ଭାବରେ ସବୁ କହିଛନ୍ତି, ନାରଦମୁନି ଯାଇ କହିବେ, ଇଏ ଭଗବାନଙ୍କର ଅଦ୍ଭୁତ ଲୀଳା। ତେଣୁ ଅକ୍ରୂର ତାଙ୍କୁ ରକ୍ଷା କରିବେ। ଏଇଭଳି ଭାବରେ ଯଦୁବଂଶମାନେ ସବୁ ଲୁଚିକି ରହିଥିଲେ, ରୋହିଣୀ ମା ବସୁଦେବଙ୍କର ଅନେକ ପତ୍ନୀ ଥିଲେ, କିଏ କେଉଁଠୁ ସବୁ ଯାଇ ଲୁଚିକି ରହିଥିଲେ। ରୋହିଣୀ ପଣି ଆସିଥିଲେ ବୃନ୍ଦାବନକୁ, ନନ୍ଦରାଜଙ୍କ ପାଖରେ ଥିଲେ, ରୋହିଣୀ ଯଶୋଦାଙ୍କ ପାଖରେ ଥିଲେ, ସେଇଠି ତାଙ୍କର ବଳରାମ ଜାତ ହୋଇଥିଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ କଂସକୁ ହତ୍ୟା କଲେ, କଂସକୁ ହତ୍ୟା କଲା ପରେ ଭଗବାନ ନିଜେ ଚାହିଁଥିଲେ ରାଜା ହୋଇପାରିଥାନ୍ତେ, କିନ୍ତୁ ଭଗବାନ କଂସଙ୍କ ପିତା ଉଗ୍ରସେନଙ୍କୁ ପ୍ରଦାନ କଲେ, ରାଜ୍ୟ ପ୍ରଦାନ କଲେ। ଭାଗବତରେ ବର୍ଣ୍ଣନା କରାଯାଇଛି, ଉଗ୍ରସେନ ଚିନ୍ତା କରୁନଥିଲେ ସେ ଆଉ ରାଜା ହେବେ, ବୃଦ୍ଧ ହୋଇଯାଇଥିଲେ, ବୃଦ୍ଧ ହୋଇଯାଇଥିଲେ, ପୁଅ ପୁଣି ବନ୍ଦିକରି ରଖିଲା, ଆଉ ତାଙ୍କର କ'ଣ ଅଛି, ସମ୍ଭାବନା ଅଛି ସେ ରାଜା ହେବେ ବୋଲି ଆଶାକୁ ତ୍ୟାଗ କରିଦେଇଥିଲେ। କିନ୍ତୁ ଭଗବାନ ତାଙ୍କୁ ପୁଣି ରାଜ୍ୟ ପ୍ରଦାନ କଲେ, ଏବଂ ଖାଲି ରାଜା ରାଜ୍ୟ ପ୍ରଦାନ କରି ନିଜେ ରାଜା ଭଳି ବ୍ୟବହାର କରୁନଥିଲେ। ଭାଗବତ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଉଦ୍ଧବ ଯେତେବେଳେ ଚିନ୍ତା କରୁଛନ୍ତି, କାହାକୁ କହୁଛନ୍ତି, ବିଦୁରଙ୍କୁ କହୁଛନ୍ତି, ଭଗବାନଙ୍କର ଲୀଳାକୁ ଯେତେବେଳେ ଚିନ୍ତା କରୁଛନ୍ତି ଉଦ୍ଧବ, ସେତେବେଳେ ସେ ମନ ଦୁଃଖ ତାଙ୍କର ବେଶୀ ହେଇଯାଉଛି। ଭଗବାନ ହେଇକିରି ସେ ଏଭଳି ଭାବରେ କିଙ୍କର ହେଇ କାର୍ଯ୍ୟ କରୁଥିଲେ। ତତ୍ତସ୍ୟ କଙ୍କର୍ଯ୍ୟ ମଳଙ୍ଗୁତାନୁ ବିଗ୍ଳା ପୈନ୍ତି ଅଙ୍ଗ ଯଦୁଗ୍ର ସେନମ ତିଷ୍ଠନ୍ ନିଷନ୍ନ ପରମେଶ୍ନି ଧିଷ୍ଣେ ନେବ ନିଧାର ହେଇତେ। ଏସବୁ ଶୁକ୍ରଟି ଅଛନ୍ତି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ଭଗବାନ ଯଦିଓ ଉଗ୍ରସେନକୁ ରାଜା କଲେ, କିନ୍ତୁ ସିଏ କହିଲେ ନାହିଁ ଇଏ କ'ଣ ରାଜା ମୁଁ କରିଛି, ତାଙ୍କୁ ଅସମ୍ମାନ କଲେ ନାହିଁ। କିଭଳି ତାଙ୍କୁ ସମ୍ମାନ କରୁଥିଲେ ଉଦ୍ଧବ କହୁଛନ୍ତି। ତତ୍ସ କୈଙ୍କର୍ଯ୍ୟମଳମୃତାନୁ ତାଙ୍କର ଏହିଭଳି ଭାବରେ କିଙ୍କରଗିରି କଲେ ଚାକର ଭଳି ସେବକ ଭଳି ଦାସ୍ୟ ଭଳି ତାଙ୍କ ସହିତ ପାଖରେ ବ୍ୟବହାର କରୁଥିଲେ। ମୃତାନ ବିଘ୍ନା ପୟନ୍ତି ଅଙ୍ଗଜାତ ଉଗ୍ରସେନମ ଉଦ୍ଧବ କହୁଛନ୍ତି ବିଦୁରକୁ, ଏଇ ଯେତେବେଳେ ଚିନ୍ତା କରୁଛି ଭଗବାନଙ୍କ ଏଇସବୁ ଲୀଳାକୁ ଯେତେ ଚିନ୍ତା କରୁଛି ମୋତେ ବହୁତ ଦୁଃଖ ଲାଗୁଛି। କାହିଁକି ନା ଯଦି ଉଗ୍ରସେନମ ତିଷ୍ଠନ୍ ନିଶନ୍ନ ପରମେଶ୍ନି ଦିଶ୍ନି, ଉଗ୍ରସେନ ବହୁତ ଉଚ୍ଚ ଆସନରେ ବସିଥିବେ, ଭଗବାନ ତାଙ୍କ ପାଦପଦ ପାଖରେ ଯାଇକରି ପ୍ରଣାମ କରିକିରି କହୁଥିବେ, ନେବଧ ହେ ଦେବ ନିଧାର ଦେବ, ହେ ଦେବ ଏଇଭଳି ଭାବରେ ଆପଣଙ୍କର ଆମେ ସେବା କରୁଛୁ ବା ସେବା କରିବା ପାଇଁ କୁହନ୍ତୁ, ଆପଣ ଆଜ୍ଞା ଦିଅନ୍ତୁ, ଏଇଭଳି ଭାବରେ ତାଙ୍କୁ ବିଜ୍ଞାପନ ଦେଉଥିବେ। ଜଣେ ରାଜାର ଅଧୀନରେ ଯେଉଁଭଳି ଭାବରେ ଜଣେ ସେବକ ବ୍ୟବହାର କରେ ସେଇଭଳି ଭାବରେ ଭଗବାନ ହେଇକରି ମଧ୍ୟ ସେ ଏଇଭଳି ଭାବରେ ବ୍ୟବହାର କରୁଥିଲେ। ତେଣୁ ଏଇଥିରୁ ଜାଣିବା ଭଗବାନଙ୍କର କିଭଳି ବ୍ୟବହାର। ତେଣୁ ଇଏ ଯେତେବେଳେ ରାଜା ହେଲେ ତାପରେ ସବୁ ଯାଦବମାନଙ୍କୁ ଡକେଇଲେ, ଯାଦବମାନେ ଯେତେ ଥିଲେ କିଏ କେଉଁଠି ଥିଲେ ଭଗବାନ ଜାଣନ୍ତି, ସମସ୍ତେ ଲୁଚିକିରି ଥିଲେ ଅନ୍ୟମାନେ ଜାଣିପାରିବେ ନାହିଁ, କିନ୍ତୁ ଭଗବାନ ଜାଣିପାରିବେ। ଭଗବାନ ଖବର ପଠେଇଲେ ଯାଇକି ତାଙ୍କୁ ସବୁ ଡକେ ଆଣିକି ଆସିଲେ, ସବୁ ମଥୁରାରେ ରହିଲେ ବର୍ତ୍ତମାନ ମଥୁରା କୃଷ୍ଣ ପାଳିତା, ଭଗବାନ କୃଷ୍ଣ ନିଜେ ରହିଛନ୍ତି ଆନନ୍ଦ। ତାଙ୍କର ମଧ୍ୟ ବହୁତ ବର୍ଷ ହେଲାଣି, କଂସ ଯେତେବେଳେ ରାଜା ହେଲା ସବୁ ପଳେଇଗଲେ, ସବୁ ଅତ୍ୟାଚାର କଲା କଂସର ଅତ୍ୟାଚାର, କାହିଁକି ନା ସେ ଯୋଉ ରହିଛି ନା ଦେବକୀଙ୍କର ଅଷ୍ଟମ ଗର୍ଭ ତାଙ୍କୁ ହତ୍ୟା କରିବ, ଏସବୁକୁ ଶୁଣିକରି ସବୁ ପ୍ରକାର ଯାଦବମାନଙ୍କୁ ସବୁ ହତ୍ୟା କରିବା ପାଇଁ ସେ ଚେଷ୍ଟା କଲା, ସେ ସବୁ ଲୁଚିକି ରହିଲେ। ତେଣୁ ସେମାନେ ବହୁତ ବର୍ଷ କାଳ, 17-18 ବର୍ଷ କି 19 ବର୍ଷ କାଳ ପାଖାପାଖି ସେମାନେ ସବୁ ବହୁତ କଷ୍ଟ ଭୋଗ କରିଥିଲେ। କଂସ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କର ବିବାହ ହେଲା ସେହି ସମୟରେ ଏତେ ଦେବକୀ ପ୍ରତି ସ୍ନେହ ଥିଲା, ନିଜେ ରଥକୁ ଚାଳନ କରୁଥିଲା, ନିଜେ ଡ୍ରାଇଭର ହେବା ପାଇଁ ଆସିଥିଲା, କିନ୍ତୁ ଦେବତାମାନେ ଦେଖି ଡରିଗଲେ, କହିଲେ ଇଏ ଅସୁର କ'ଣ ଏଭଳି ବ୍ୟବହାର କଲାଣି, ଆଉ ଭଗବାନ ତାଙ୍କୁ କ'ଣ ହତ୍ୟା କରିବେ, ଏସବୁ କଥା ବହୁତ କଥା ଅଛି ଆମେ ଏତେ କହିବା ନାହିଁ। ତେଣୁ ଯେତେବେଳେ ଆକାଶବାଣୀ ହେଲା, ଅସାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯା ଭସେ ଅବୁଧାରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ ତାର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ଏତିକି ଶୁଣି ସାଙ୍ଗେ ସାଙ୍ଗେ ଡେଇଁ ପଡ଼ିଲା, ଖଡ଼ଗ ଧରିକିରି ଦେବକୀଙ୍କର ବାମ ହାତରେ କେଶକୁ ଧରିଦେଲା, ମଥାର କେଶକୁ ଧରିଦେଲା। ବିବାହ କରିଛନ୍ତି କିନ୍ତୁ ଚିନ୍ତା କଲା ନାହିଁ, ସବୁ ସେଠି ଯାଉଛନ୍ତି ଦାସୀ ଦାସୀମାନେ ସବୁ ଯାଉଛନ୍ତି, ସିଏ ବହୁତ ଦେବକ ପ୍ରଦାନ କରିଛନ୍ତି, ସବୁ ଯୌତୁକ ସବୁ ପ୍ରଦାନ କରିଛନ୍ତି, ସେମାନେ ସବୁ ଯାଉଛନ୍ତି ସେଇଠି। ତାଙ୍କ ସାମ୍ନାରେ କୌଣସି ଲଜ୍ଜା ଆସିଲା ନାହିଁ କଂସକୁ, ତାଙ୍କ ସାମ୍ନାରେ ଦେବକୀଙ୍କର କେଶ ଧରିକି ହତ୍ୟା କରିବା ପାଇଁ ଖଡ଼ଗ ଧରି ଉଦ୍ୟତ ହେଲା, ଡାହାଣ ହାତରେ ଖଡ଼ଗ ଧରି ହତ୍ୟା କରିଦେବ, ଏସବୁ ଲୀଳା ବର୍ଣ୍ଣନା କରାଯାଇସାରିଛି, ଆମେ ଆଉ ଆଲୋଚନା କରିବା ନାହିଁ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ତେଣୁ ସେ ସବୁ ଯେତେବେଳେ ରାଜା ହୋଇକରି ସବୁ ଯଦୁମାନଙ୍କୁ ସବୁ ପ୍ରକାର ଅତ୍ୟାଚାର କରିବା ପାଇଁ ବସିଥିଲା, ସବୁ ଯଦୁମାନେ ଲୁଚିକି ରହିଥିଲେ, ତେଣୁ ଭଗବାନ ଯେତେବେଳେ କଂସକୁ ହତ୍ୟା କଲେ, ଉଗ୍ରସେନଙ୍କୁ ରାଜା କରେଇଲେ, ସେହି ସମୟରେ ସେ ସବୁ ଯାଦବମାନଙ୍କୁ କିଏ କେଉଁଠି ଲୁଚିକି ରହିଥିଲେ, ବିଭରେ ବୋଲି କୁହାଯାଇଛି, ଲୁଚିକି ରହିଥିଲେ କଂସ ଭୟରେ। ତେଣୁ ଭଗବାନ ସବୁ ଜାଣନ୍ତି, ଭଗବାନ ତାଙ୍କୁ ସବୁ ବ୍ୟବସ୍ଥା କରିକିରି ଡକେଇଲେ, ସବୁ ମଥୁରାରେ ସବୁ ରହିଲେ ବସବାସ କଲେ, ଆନନ୍ଦରେ ରହିଲେ ଭଗବାନ କୃଷ୍ଣ ପାଳିତା, ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହୋଇଗଲେ, ଭଗବାନଙ୍କର ସେମାନେ ନିଜ ଜନ, କିନ୍ତୁ ଏତେ ବର୍ଷ କାଳ ତାଙ୍କୁ ଭୋଗ କରିବାକୁ ପଡ଼ିଲା ଦୁଃଖ, ଏସବୁ କଥା ରହିଛି। ଆଜି ସେମାନେ କୃଷ୍ଣ ପାଳିତା ଭଗବାନ ନିଜେ ରହିଛନ୍ତି ସେଠି ପାଳନ କରୁଛନ୍ତି, କିନ୍ତୁ ଭଗବାନଙ୍କର ମଧ୍ୟ ସିଏ ଭଗବାନଙ୍କ ଏଇ ଲୀଳା, ଭଗବାନଙ୍କୁ କାହାର ଆବଶ୍ୟକତା ନାହିଁ, ଭଗବାନ ହେଉଛନ୍ତି ସବୁକିଛି ପୂର୍ଣ୍ଣ ସିଏ, କିନ୍ତୁ ତଥାପି ତାଙ୍କର ଭକ୍ତଙ୍କୁ ସେ ସମ୍ମାନ ପ୍ରଦର୍ଶନ କରନ୍ତି, ତାଙ୍କୁ ଭକ୍ତଙ୍କୁ ଯଶ ପ୍ରଦାନ କରନ୍ତି, ଉଦ୍ଧବଙ୍କ ପଶ୍ଚାତ ସବୁବେଳେ ସେ ପରାମର୍ଶ କରନ୍ତି, ଉଦ୍ଧବ କ'ଣ କରିବା ଏ ଅସୁବିଧା ଆସିଗଲା, ଭଗବାନ ପାଇଁ ଅସୁବିଧା, ଭଗବାନ ପାଇଁ ପ୍ରତି ଯେଉଁ କିଏ କଂସର ଶ୍ୱଶୁର ଜରାସନ୍ଧ ପ୍ରତିଥର 18 ଥର ଆସିଲା ଯୁଦ୍ଧ କରିବା ପାଇଁ, ପ୍ରତିବର୍ଷ 23 ଅକ୍ଷୌଣୀ ସୈନ୍ୟ ଆଣିକରି ଆସୁଥିଲା, ମହାଭାରତରେ 18 ଅକ୍ଷୌଣୀ ସୈନ୍ୟ ଯୋଗ ଦେଇଥିଲେ, ମୃତ୍ୟୁବରଣ କରିଥିଲେ, ଇଏ କିନ୍ତୁ ପ୍ରତିଥରକ 23 ଅକ୍ଷୌଣୀ ସୈନ୍ୟ ଆଣିକି ଆସୁଥିଲା ଯୁଦ୍ଧ କରିବା ପାଇଁ ମଥୁରାରେ, ମଥୁରା କୃଷ୍ଣ ପାଳିତା ଭଗବାନ ଅଛନ୍ତି, ଏତେ ସୈନ୍ୟ ଦେଖିକିରି ମଥୁରାବାସୀମାନେ ସବୁ ଭୟ କରିଯାଆନ୍ତି। କୃଷ୍ଣ ବଳରାମ, କୃଷ୍ଣ ବଳରାମ ଆସିବେ, ରଥରେ ଚଢ଼ିକି ଆସିବେ, ତାଙ୍କୁ ସବୁ ସେ ସୈନ୍ୟମାନଙ୍କୁ ସବୁ ହତ୍ୟା କରିବେ। ପ୍ରଥମତର ଯେତେବେଳେ ଆସିଲା ଜରାସନ୍ଧ, ପ୍ରଥମତର ଆସିଲା ସେତେବେଳେ ସବୁ 23 ଅଖଣ୍ଡ ସୈନ୍ୟଙ୍କୁ ହତ୍ୟା କଲେ ଭଗବାନ କୃଷ୍ଣ ଏବଂ ବଳରାମ ମିଶିକି ସବୁ ହତ୍ୟା କରିଦେଲେ, ଏବଂ ବଳରାମ ଉଗ୍ରସେନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ, କିନ୍ତୁ କୃଷ୍ଣ କହିଲେ, ଭଗବାନ କହିଲେ, ନା ନା ତାଙ୍କୁ ହତ୍ୟା କରିବା ନାହିଁ, ସିଏ ଆମର ମାମୁଙ୍କର ଶ୍ୱଶୁର, ଆମର ସମ୍ବନ୍ଧିତ ହେବେ। ଏଇଭଳିଆ ତାଙ୍କୁ ଅପମାନ କରିକି ବିଦା କରିଦେଲେ। ଭଗବାନଙ୍କର ଉଦ୍ଦେଶ୍ୟ ଥିଲା ସିଏ ପୁଣି ଆଣିବ। ଭଗବାନ ଯେତେ ଅଛନ୍ତି, କେଉଁମାନେ ଯେଉଁମାନେ ଦୁଷ୍କୃତମାନଙ୍କୁ ସବୁ ବିନାଶ କରିବେ ଭଗବାନ, ତେଣୁ ଇଏ ସବୁ ଯୋଗାଡ଼ କରିକି ଆଣିବେ, ଇଏ ଭଗବାନ ତାଙ୍କୁ ବିନାଶ କରିବେ। ଏଇଭଳି ଭାବରେ ଚାଲିଥିଲା। 18 ବାହାର ହେଲା, 18 ବାହାର ଯେତେବେଳେ ହେଇଗଲା, 17 ବାହାର ତାଙ୍କୁ ସବୁ ସୈନ୍ୟମାନଙ୍କୁ ହତ୍ୟା କରିକି ତାଙ୍କୁ ଛାଡ଼ି ଦିଅନ୍ତି। ପ୍ରଥମଥର ଯେତେବେଳେ ହାରିଗଲେ ଏବଂ ବଳରାମ ତାଙ୍କୁ ହତ୍ୟା କରିବା ପାଇଁ ବସିଥିଲେ, କୃଷ୍ଣ ତାଙ୍କୁ କହିଲେ, ନା ନା ଇଏ ଆମର ସମ୍ବନ୍ଧୀ ହେବ, ତାଙ୍କୁ ହତ୍ୟା କରିବା, ତାକୁ ଛାଡ଼ିଦେବା। ଏଇଭଳି ଭାବରେ ତାକୁ ଅପମାନ କରି ଯେତେବେଳେ ଛାଡ଼ିଲେ, ସେ ଆଉ ମୁହଁ ଦେଖିବା ପାଇଁ ଚାହିଁଲେ ନାହିଁ। ଜରାସନ୍ଧ ହେଉଛି ମଗଧର ରାଜା, ମଗଧର ପୃଥିବୀରେ ବହୁତ ବିରାଟ ବଳଶାଳୀ ସେ ରାଜା ଥିଲେ। ତେଣୁ ମଗଧ ହେଉଛି ବିହାର, ବିହାର ହେଉଛି ମଗଧ, ସେତେବେଳେ ଥିଲା ମଗଧ ତା ନାମ। ମଗଧ ଆଉ ନ ଯାଇକିରି ସେ ଚାହୁଁଥିଲେ ଆଉ କେଉଁଠି ଯାଇକିରି ବୃନ୍ଦାବନ ଫୃନ୍ଦାବନ ଯାଇକିରି ସେଠି ଯାଇକିରି ଧ୍ୟାନ କରିବେ, ଯୋଗ କବା ହିମାଳୟ ଇତ୍ୟାଦି ଯାଇକିରି ସେଠି ଧ୍ୟାନ କରିବେ, ଯୋଗ କରିବେ, ଆଉ ରାଜ୍ୟ ଶାସନ କରିବେ ନାହିଁ, ମୁହଁ ଦେଖାଇବେ ନାହିଁ। କିନ୍ତୁ ଆଉ ସବୁ ଯେଉଁ ବଦମାସ ସବୁ ରାଜା ଥିଲେ ସବୁ ଆସି ପହଞ୍ଚିଗଲେ, କହିଲେ, ହେ ରାଜନ୍, ଆପଣ ଭଳି ରାଜା କ୍ଷତ୍ରିୟ ଇଏ ବ୍ରାହ୍ମଣ କାର୍ଯ୍ୟ କରିବେ ଆପଣ? ଧ୍ୟାନ ଧର୍ମ ଏସବୁ ବ୍ରାହ୍ମଣର କାର୍ଯ୍ୟ, ଆପଣ କାହିଁ ସେସବୁ କରିବେ? ଆପଣ ରାଜା, ହାରିବା ଜିତିବା ତ ଲାଗିକି ରହିଛି, କାଳର ଅନୁସାରେ ହେବ ସବୁ, ଆପଣ କାହିଁ ବ୍ୟସ୍ତ ହେଉଛନ୍ତି? ପୁଣି କେତେବେଳେ ଜିତିଯିବେ, ପରିବର୍ତ୍ତନ କାଳର ପରିବର୍ତ୍ତନ ରହିଛି। ଏଇଭଳି ଭାବରେ କହି ପ୍ରତିଥର 18 ଅଖଣ୍ଡ ସୈନ୍ୟକୁ 23 ଅଖଣ୍ଡ ସୈନ୍ୟକୁ ଭଗବାନ ହତ୍ୟା କରନ୍ତି। କୃଷ୍ଣ ବଳରାମ ତାଙ୍କର ଯାହା ସବୁ ସବୁ ସୁବର୍ଣ୍ଣର ସବୁ ଅଳଙ୍କାର ସବୁ ଥିବ ସବୁ ସବୁ ନେଇକିରି ଯାଆନ୍ତି। ଏଇଭଳି ଭାବରେ ସେ ଚାଲିଥିଲା। ତେଣୁ 18 ଯେତେବେଳେ ଆକ୍ରମଣ କଲେ, ସେହି ସମୟରେ ଇଏ କ'ଣ କଲେ ଜରାସନ୍ଧ, ଯେତେ ତାଙ୍କର ଜରାସନ୍ଧକୁ ବିହାରରେ ବା ମଗଧରେ ଯେତେ ସବୁ ବ୍ରାହ୍ମଣମାନେ ଅଛନ୍ତି, ତାଙ୍କୁ ଡାକି ଗୋଟେ ଭୋଜି ଭୋଜି ଦେଲେ। ଭୋଜି ଦେଇକରି କହିଲେ, ମୁଁ ଯା ଭୋଜି ଦେଲା ପରେ ସେମାନେ ତା ଆପ୍ୟାୟିତ ହେଇଗଲେ, ତାଙ୍କୁ ପ୍ରଣାମ କଲେ, ସେ କହିଲେ, ଆୟୁଷ୍ମାନ ଭବ, ଚିରଞ୍ଜୀବୀ ହେବ। ଏଇଭଳି ଭାବରେ ଆୟୁଷ୍ମାନ ଦେଲେ, ଆଶୀର୍ବାଦ ଦେଲେ, ନା ତୁମେ ମୋତେ ଆଶୀର୍ବାଦ ଦେଲ, ବର୍ତ୍ତମାନ ମୁଁ ଯାଉଛି ଯୁଦ୍ଧ କରିବା ପାଇଁ କୃଷ୍ଣଙ୍କ ସହିତ, ଆଉ ଯଦି ମୁଁ ହାରିଗଲି ଆଜି ଏଥର ତୁମକୁ ହତ୍ୟା କରିବି, ତୁମକୁ ହତ୍ୟା କରିବି। ଏଇଭଳି ଭାବରେ ବ୍ରାହ୍ମଣମାନଙ୍କୁ ସବୁ ଇଏ କଲେ। ତେଣୁ ଯେତେବେଳେ କୃଷ୍ଣ ବଳରାମ ଯୁଦ୍ଧ କରିବା ପାଇଁ ଆସିଥିଲେ 18 ଥର ଯେତେବେଳେ ଆସିଥିଲେ ଜରାସନ୍ଧ, ସେହି ସମୟରେ ବ୍ରାହ୍ମଣମାନେ ଖବର ଦେଲେ, ପ୍ରଭୁ ଆପଣ ହାରିଯାଆନ୍ତୁ, ଅଜିତ ଆପଣ ଆପଣ ଅଜିତ କିନ୍ତୁ ଆପଣ ହାରିଯାଆନ୍ତୁ, ଏଇଭଳି ଭାବରେ ସମ୍ବାଦ ଦେଇଥିଲେ। ତେଣୁ ଭଗବାନ ପଳେଇଗଲେ, ତାଙ୍କୁ ସବୁ ହତ୍ୟା କଲେ, ସୈନ୍ୟମାନଙ୍କୁ ହତ୍ୟା କରି କିନ୍ତୁ ପଳେଇଗଲେ, ଜରାସନ୍ଧ ପାଖରୁ ପଳେଇଗଲେ। ତେଣୁ ଭଗବାନଙ୍କର ପ୍ରସିଦ୍ଧି ହୋଇଗଲା, ସେ ହେଉଛନ୍ତି ରଣଚୋର। ଭଗବାନ ଯାହା କଲେ ମଧ୍ୟ ସେ କ'ଣ ସମ୍ମାନିତ, ଗୌରବାନ୍ୱିତ, ତାଙ୍କର ଯଶ ପ୍ରଚାରିତ ହେବ। ଚୋରି କଲେ ମଧ୍ୟ ସେ ଭଗବାନ, ଚୌରାଗ୍ୟକନ୍ୟଂ ପୁରୁଷଂ ନମାମି, ଭକ୍ତମାନେ ଭଗବାନଙ୍କ ଚୋର କର୍ମକୁ ମଧ୍ୟ ପସନ୍ଦ କରିବେ, ପୂଜା କରିବେ ଭଗବାନଙ୍କୁ। ତେଣୁ କୃଷ୍ଣ ପାଳିତା ସବୁ କଂସକୁ ହତ୍ୟା କଲା ପରେ ଏଇଭଳି ଭାବରେ ଯେତେବେଳେ 18 ଆକ୍ରମଣ କଲେ ଭଗବାନ, ସେହି ସମୟରେ ଆଉ ଜଣେ ଆସିବ, ଯବନ ଜଣେ କାଳ ଯବନ, ସିଏ ବର ପାଇଥିଲା, ସିଏ ତା ସହିତ ଯିଏ ଯୁଦ୍ଧ କରିବ ତା'ର ପ୍ରତିପକ୍ଷର ଯେଉଁ ଅଧା ବଳ ସିଏ ପ୍ରାପ୍ତ ହୋଇଯିବ, ତେଣୁ ତାକୁ କେହି ଜିତିପାରୁନଥିଲେ। କାଳ ଯବନ ଆସିଲା, ସିଏ କେତେ କୋଟି ଆଣିକି ଆସିଥିଲା, ଯବନ ସେନା ଆଣିକି ଆସିଥିଲା, 3 କୋଟି ନା ଗୋଟେ କୋଟି କ'ଣ, ଏମିତି ଭାବରେ। ତେଣୁ ଏହି 18 ଯେତେବେଳେ ଆକ୍ରମଣ କରିବେ, ସିଏ ମଧ୍ୟ ସେ ବ୍ରାହ୍ମଣମାନଙ୍କୁ ସେଇଭଳି ଭାବରେ କରିକି ଆସିଛନ୍ତି, ତାଙ୍କୁ ହତ୍ୟା କରିବେ, ଏଣେ ଇଏ ମାନେ ଆସିଗଲେ ଏଇଭଳି ଭାବରେ ଅସୁବିଧା ହେଇଗଲା, ତେଣୁ ଭଗବାନ ଚିନ୍ତା କଲେ ଆଉ ରହିବା ନାହିଁ ମଥୁରାରେ। ମଥୁରାରେ ପାଖାପାଖି 14 ବର୍ଷ ରହିଥିଲେ ବୋଲି କୁହାଯାଏ, 11 ବର୍ଷ ସେଠି, ଏଠି 14 ବର୍ଷ, ଆଉ ସେଠି ବାକି 100 ବର୍ଷ, 125 ବର୍ଷକାର ଭଗବାନଙ୍କ ଲୀଳା। ଭଗବାନ 25 ବର୍ଷରେ ବିବାହ କଲେ, ଯେତେବେଳେ ଦ୍ୱାରକୁ ଗଲେ ସେତେବେଳେ ବିବାହ ଆରମ୍ଭ ହେଲା ବୋଲି ମୁଁ ଶୁଣୁଥିଲି। ତେଣୁ ଏଇ ଯେଉଁ ଭଗବାନ କ'ଣ କଲେ ନା, ଚିନ୍ତା କରିଦେଲେ ଦ୍ୱାରକା ନିର୍ମାଣ କରିବେ। ସମୁଦ୍ର ଭିତରେ ଦ୍ୱାରକା କେଉଁଠି ନାହିଁ, କିଛି ସମୁଦ୍ର ରହିଛି ଆରବ ସାଗର, ସମୁଦ୍ର ଭିତରେ ଭଗବାନ ଚିନ୍ତା କରିଦେଲେ ଗୋଟେ ଦ୍ୱାରକା ନଗରୀ ନଗରୀ ହେବ, ସାଙ୍ଗେ ସାଙ୍ଗେ ହେଇଗଲା। କିଏ କଲେ, ବିଶ୍ୱକର୍ମା କରିଦେଲେ, ବିଶ୍ୱକର୍ମା କରିଦେଲେ ଭଗବାନଙ୍କ ଆଜ୍ଞାରେ, ଆଉ ବହୁତ ବର୍ଷ ପୂର୍ବରୁ କଲେ ତା ନୁହଁ। ଯେତେବେଳେ ସେମାନେ ଆସିଗଲେ ପହଞ୍ଚିଗଲେ, ସେମାନେ ଆଗ ଆସିଗଲା, ଇଏ କାଳଯବନ ଆସିଗଲା, ତେଣୁ ଭଗବାନ ଚିନ୍ତା କଲେ ଆମର ଦ୍ୱାରକା ନଗରୀ ହେବ, ବର୍ତ୍ତମାନ ଦ୍ୱାରକା ଲୀଳା ଆରମ୍ଭ ହେବ ଭଗବାନଙ୍କର, ତେଣୁ ଦ୍ୱାରକା ନଗରୀ ହେବ। ବିଶ୍ୱକର୍ମାଙ୍କୁ ଆଦେଶ ଦେଇଦେଲେ, ବିଶ୍ୱକର୍ମା ସାଙ୍ଗେ ସାଙ୍ଗେ ତିଆରି କରିଦେଲେ 16,108 ରାଣୀଙ୍କ ପାଇଁ 16,108 ମହଲ ଏସବୁ, ଏବଂ ମଥୁରାବାସୀମାନେ ସେଠି କେମିତି ଯିବେ, କରୋନାରେ ବର୍ତ୍ତମାନ କେହି ଯାଇପାରୁନାହାନ୍ତି, ସବୁ ବନ୍ଦ ହେଇକି ରହିଛନ୍ତି, କେତେବେଳେ ଟ୍ରେନ୍ ଚାଲୁଛି ବା ନାହାନ୍ତି, ଏସବୁ କଥା ରହିଛି। ତେଣୁ ସେ ସମୟରେ କେମିତି ଯିବେ, ମଥୁରାରୁ ଦ୍ୱାରକା କେମିତି ଯିବେ, ଚିନ୍ତା କରିବେ ଭଗବାନ ସିଏ। ଏଇଟା ପରେ ଆସିବ, ବର୍ତ୍ତମାନ କୃଷ୍ଣ ମଥୁରାରେ ପାଳନ କରୁଛନ୍ତି, ତାଙ୍କୁ ସବୁ ଦ୍ୱାରକା ରାତି ରାତିରେ ଶୋଇଥିବେ, ଏଠି ସକାଳୁ ଉଠିଲା ବେଳକୁ ଦ୍ୱାରକାରେ ପହଞ୍ଚିବେ। ବର୍ତ୍ତମାନ ମଥୁରା ଲୀଳା ଚାଲିଛି, ଆମେ ଦ୍ୱାରକା ଲୀଳା ବର୍ଣ୍ଣନା କରିବା ନାହିଁ, କିନ୍ତୁ ମଥୁରାକୁ ବର୍ତ୍ତମାନ ଯେ ମଥୁରା କୃଷ୍ଣ ପାଳିତା, କୃଷ୍ଣ ଏଇଭଳି ଭାବରେ ତାଙ୍କୁ ପାଳନ କରୁଥିଲେ ବର୍ଣ୍ଣନା କରାଯାଇଛି, କିଭଳି ପାଳନ କରୁଥିଲେ 10ମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭଗବାନ ଗଲେ ପ୍ରଥମଥର ପାଇଁ ବୃନ୍ଦାବନରୁ ବା ନନ୍ଦଗ୍ରାମରୁ ଗଲେ ମଥୁରାକୁ, ଅକ୍ରୁର ଆସିଥିଲେ ତାଙ୍କୁ ନେବା ପାଇଁ, ଅକ୍ରୁର ଆସିଥିଲେ ତାଙ୍କୁ ନେବା ପାଇଁ, ଏବଂ ନେଇକରି ଯେତେବେଳେ ପହଞ୍ଚିଗଲେ ମଥୁରାବାସୀମାନେ ଯେଉଁ ଦେଖିଲେ, ଏସବୁ ଆମେ ଆଗ ଆପୂର୍ବରୁ ବର୍ଣ୍ଣନା କରିସାରିଛେ, ତେଣୁ ବିସ୍ତାର ଲୀଳା ସବୁ ରହିଛି। ମଥୁରାବାସୀମାନଙ୍କର ଏତେ ଆନନ୍ଦ ହେଇଗଲା ଭଗବାନଙ୍କର ରୂପ ଦର୍ଶନ କରିକି, ଭଗବାନଙ୍କର ଏତେ ସୁନ୍ଦର ରୂପ ରହିଛି, କେବଳ ସେ ଏ ରୂପକୁ ଦର୍ଶନ କରିକି ସେମାନେ କ'ଣ ହେଇଗଲେ ନା, ସେମାନେ ହେଇଗଲେ ଯୁବକ ହେଇଗଲେ, ବୃଦ୍ଧ ବ୍ୟକ୍ତିମାନେ ସବୁ ଯୁବକ ହେଇଗଲେ। ଏଇଟା ବର୍ଣ୍ଣନା କରାଯାଇଛି 10ମ ସ୍କନ୍ଧ 46 ଅଧ୍ୟାୟରେ, ନା କେଉଁ ଅଧ୍ୟାୟରେ, 45 ଅଧ୍ୟାୟରେ। ତତ୍ର ପ୍ରବୟସୋପ୍ୟାସନ୍, ପ୍ରବୟସ ଯେତେ ବୃଦ୍ଧ ଥିଲେ ବା ବୃଦ୍ଧା ଥିଲେ, ପ୍ରବୟସ ଅଧିକ ବୟସ ହେଇଯାଇଥିଲା ତାଙ୍କୁ, ସେମାନେ ଯୁବାନ ଅତିବଳୁଜସା, ସେମାନେ ଯୁବକ ହେଇଗଲେ ବା ଯୁବତୀ ହେଇଗଲେ, ଏବଂ ଖାଲି ଦେଖା ଦେଖିବା ପାଇଁ ଯୁବକ ଯୁବତୀ ତା ନୁହଁ, ବଳ ଓଜସା, ଇନ୍ଦ୍ରିୟର ବଳ, ମନର ବଳ, ଶରୀରର ବଳ, ସବୁକିଛି ବଳ ହେଇଗଲା, ଓଜ ବଳ ଓଜ ଇତ୍ୟାଦି ସବୁ ହେଇଗଲା ତାଙ୍କର। କାହିଁକି ହେଇଗଲା ନା, ପିବନ୍ତୁ ଅକ୍ଷୀର ମୁକୁନ୍ଦସ୍ୟ, ଭଗବାନ ମୁକୁନ୍ଦଙ୍କର କୃଷ୍ଣଙ୍କର ଯେଉଁ ରୂପ ରହିଛି, ମୁଖାମ୍ବୁଜ ସୁଧାମୁହୁ, ମୁଖରୁ ତାଙ୍କର ଅମୃତ ବାହାରୁଛି, ତେଣୁ ଅମୃତ ପାନ କରିକି ଚକ୍ଷୁ ମାଧ୍ୟମରେ ଅମୃତ ପାନ କରିକି ସେମାନେ ଯୁବକ ହେଇଗଲେ, ଯୁବତୀ ହେଇଗଲେ। ଏଇଭଳି ଭାବରେ କୃଷ୍ଣଙ୍କ ପାଳିତା ଏଭଳି କିଏ କରିପାରିବେ, ଭଗବାନ ଏଇଭଳି ଭାବରେ ସବୁ। ଆଉ କେହି ବୃଦ୍ଧ ନଥିଲେ ସେଠି ମଥୁରାବାସୀମାନେ, ଆଉ କେହି ବୃଦ୍ଧ ନଥିଲେ, ବୃଦ୍ଧ ବୃଦ୍ଧା ସବୁ ସବୁ ଯୁବକ ଯୁବତୀ ହେଇଗଲେ। ଆମର ସବୁ ବୟସ ହେଇଗଲା ମାନେ ଆମେ ସବୁ କ'ଣ କରୁଛେ ନା, ବାଳ କଳା ଧଳା ହେଇଗଲା ତାକୁ କଳା କର, ଦାନ୍ତ ଭାଙ୍ଗିଗଲା ଡୁପ୍ଲିକେଟ୍ ଦାନ୍ତ ଲଗାଅ, ସବୁ ପାର୍ଲର ଯାଇକରି ସବୁ ପ୍ରକାର ଏମିତି କରିବେ ଯେମିତି ଆମେ ଯୁବକ ହେଇଯିବୁ। କିନ୍ତୁ ସେଇ ବୃଦ୍ଧ ଚାଲିବା ଚାଲିପାରୁନଥିବେ, ଗୋଡ଼ରେ କଷ୍ଟ ହେଉଥିବ, ଏସବୁ ତେଣୁ, କିନ୍ତୁ ଭଗବାନ ସେ କୃଷ୍ଣ ପାଳିତା, ମଥୁରା କୃଷ୍ଣ ପାଳିତା, ମଥୁରାବାସୀମାନେ କେହି ବୃଦ୍ଧ ନଥିଲେ, କେହି ବୃଦ୍ଧା ନଥିଲେ, ସବୁ ଯୁବକ ଯୁବତୀ ହେଇଛି। 10ମ ସ୍କନ୍ଧ 45 ଅଧ୍ୟାୟ ଶ୍ଳୋକ 19 କଥା କୁହାଯାଇଛି, ପ୍ରବିୟସୋପି ଆସନ୍ ଯୁବାନ ଅତି ବଳଜସା ପିବନ୍ତୁ ଅକ୍ଷୀର ମୁକୁନ୍ଦସ୍ୟ ମୁଖାମ୍ବୁଜା ସୁଧା ମୁହୁ, ପ୍ରତି ସମୟରେ ପାନ କରୁଥିଲେ। ମଥୁରାବାସୀମାନଙ୍କର ଭାଗ୍ୟ ଉଦୟ ହେଲା, ବ୍ରଜବାସୀମାନଙ୍କର ଦୁଃଖ ଆସିଗଲା, କିନ୍ତୁ ଇଏ ମଧ୍ୟ କିଛି କମ୍ ଭାଗ୍ୟ ନୁହଁ। ଭଗବାନଙ୍କ ବିରହରେ ମିଳନରେ ଯେତିକି ଆନନ୍ଦ ନାହିଁ, ବିରହରେ ତାଠାରୁ ଅଧିକ ଆନନ୍ଦ। ଏସବୁ କଥା ରହିଛି ଭଗବାନଙ୍କ ଲୀଳା, ଏତେ ଇଏ ନୁହଁ। କୃଷ୍ଣ ପାଳିତା ମଥୁରା କୃଷ୍ଣ ପାଳିତା, ଭଗବାନ ପାଳନ କରୁଛନ୍ତି, କିନ୍ତୁ ଭଗବାନଙ୍କର ମଧ୍ୟ ଆବଶ୍ୟକତା ରହୁଛି କିଏ ଉଦ୍ଧବଙ୍କୁ, ଉଦ୍ଧବଙ୍କୁ ସେ ପଚାରନ୍ତି, ଉଦ୍ଧବ କ'ଣ କରିବା, ଏଇଭଳି ଅସୁବିଧା ଆସିଗଲା କ'ଣ କରିବା, ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଉଦ୍ଧବ ପୁନରାଗଚ୍ଛନ୍ ମଥୁରା, ବର୍ତ୍ତମାନ ଆସି ପହଞ୍ଚିଗଲେ। ଏଇଠି କୁହାଯାଇଛି ଆମର ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସେ ମହାରାଜ କହନ୍ତି, ଅକ୍ରୂର ଯେତେବେଳେ ଆସିଥିଲେ, ଅକ୍ରୂରଙ୍କର ପୂର୍ବରୁ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧ 39 ଅଧ୍ୟାୟରେ, ଏସବୁ ବର୍ଣ୍ଣନା 38 ଅଧ୍ୟାୟରେ, 36 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି ଅକ୍ରୂରଙ୍କ ଆସିବାଟା। ଅକ୍ରୂର ଯେତେବେଳେ ଆସିଥିଲେ ସେତେବେଳେ ବ୍ରଜରେ ଯେତେବେଳେ ପ୍ରବେଶ କଲେ ସେତେବେଳେ ରଥରୁ ଡେଇଁକିରି ତଳକୁ ପଡ଼ିକିରି ସବୁ ସେଠି ଲୋଟୁଥିଲେ, ଗଡ଼ୁଥିଲେ ଭଗବାନଙ୍କ ପାଦପଦ୍ମ ଦେଖିକିରି। ଯେଉଁ ପାଦପଦ୍ମରେ ଯେଉଁ ଚିହ୍ନ ରହିଛି, 19 ଚିହ୍ନ ରହିଛି, ଦେଖିକିରି ସେ ଲୋଟି ଯାଉଥିଲେ ସେଠି। କିନ୍ତୁ ଉଦ୍ଧବ କ'ଣ କଲେ ନା, ଉଦ୍ଧବ ଯେତେବେଳେ ବ୍ରଜରୁ ଫେରିଲେ ସେତେବେଳେ ସେ ବ୍ରଜରେ ଲୋଟିଲେ, ବ୍ରଜରୁ ଯେତେବେଳେ ଫେରୁଛନ୍ତି ସେତେବେଳେ ସେ ଲୋଟିଲେ ବ୍ରଜରେ, ବ୍ରଜ ଧୂଳି ଭଗବାନଙ୍କ ପାଦପଦ୍ମ, ପାଦପଦ୍ମର ଧୂଳି ସେଠୁ ରହିଛି, ବ୍ରଜ ଧୂଳି ସିଏ। ଆମର କୁହାଯାଏ ଯେଉଁ ଯମୁନା ନଦୀ, ଯମୁନା ନଦୀରେ ଏଇ ଯେଉଁ ବ୍ରଜ ଧୂଳି ସବୁ ରହିଛି, ବ୍ରଜ ଧୂଳିକୁ ସିଏ ସବୁ ଚାରିଆଡ଼େ ପ୍ରଚାର କରୁଥିଲେ। ପୃଥିବୀରେ ଯେତେ ଗଙ୍ଗା ସହିତ ମିଶିକିରି, ଗଙ୍ଗା ଯମୁନା ମିଶିକିରି ଭାରତବର୍ଷରେ ଯେତେ ସ୍ଥାନରେ ସବୁ ରହିଛି, ଗଙ୍ଗା ଯମୁନା ନଦୀ ସବୁ ରହିଛି ବହିଛନ୍ତି, ସବୁକୁ ସେଇ ଭଗବାନଙ୍କର କଥା ଲୀଳାକୁ ସବୁ ପ୍ରଚାର କରୁଛନ୍ତି। ସେ ବ୍ରଜଧୂଳି ମଧ୍ୟ ସେ ଜଳରେ ରହିକରି ସେ ଭଗବାନ କଥା ଚାଲିଛନ୍ତି, ପ୍ରଚାର ହେଉଛନ୍ତି। ଭଗବାନଙ୍କର ବ୍ରଜଧୂଳି ରହିଛି, ଯମୁନା ନଦୀ ଭଗବାନ ପାଦପଦ୍ମର ରହିଛି, ପାଦପଦ୍ମ ଧୂଳି ରହିଛି, ରଜ ରହିଛି। ତେଣୁ ଏଇଭଳି ଭାବରେ ଉଦ୍ଧବଙ୍କ କଥା କୁହାଯାଏ, ସେ ଫେରିଲା ବେଳେ ସେ ବ୍ରଜରେ ସବୁ ଲୋଟୁଥିଲେ, ଗଡ଼ୁଥିଲେ। ଯାହା ବି ହେଉ, ଏଇଭଳି ଭାବରେ ଉଦ୍ଧବ ବର୍ତ୍ତମାନ ଯିବେ, ନନ୍ଦଗ୍ରାମରୁ ଯିବେ, ମଥୁରାକୁ ଯିବେ। ଉଦ୍ଧବ ପୁନରାଗଚ୍ଛନ୍ ମଥୁରାମ କୃଷ୍ଣ ପାଳିତାମ, ଏଇ ଆମର ଚୈତନ୍ୟ ଚରିତାମୃତ କୁହାଯାଇଛି, ପୁରୀ ମଧୁପୁରୀ ବରା, ଯେତେ ପୁରୀ ଅଛି ଶ୍ରେଷ୍ଠ ପୁରୀ ହେଉଛି ମଧୁପୁରୀ ବା ମଥୁରା, ମଥୁରାକୁ ମଧୁପୁରୀ ବୋଲି କୁହାଯାଏ। ମଧୁ ମହୁ ସେଠି ରହିଛି, ବହୁ ଆନନ୍ଦ ରହିଛି, ସମସ୍ତେ ଆନନ୍ଦରେ, ମଧୁ ବଂଶ ବି ଗୋଟେ ରହିଛି ମଧୁପୁରୀ। ଏଇ ରଘୁନାଥ ଉପାଧ୍ୟାୟ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରି ମହାପ୍ରଭୁ ତାଙ୍କୁ ପଚାରିଛନ୍ତି, ରୂପ ଭିତରେ ଶ୍ରେଷ୍ଠ ରୂପ କାହାର ନା, ଶ୍ୟାମ ଏବଂ ପୁରଂ ରୂପମ, ଭଗବାନ କୃଷ୍ଣ ଯେଉଁ ରହିଛନ୍ତି ଶ୍ୟାମ ରୂପ ସେଇଟା ହେଉଛି ଶ୍ରେଷ୍ଠ ରୂପ ଭଗବାନଙ୍କର, ସେଇଟା ହେଉଛି ଶ୍ରେଷ୍ଠ ରୂପ, ଶ୍ୟାମ ଏବଂ ପରଂ ରୂପମ। ପୁରୀ ମଧୁପୁରୀ ବରା, ପୁରୀ ବିଭିନ୍ନ ଜଗନ୍ନାଥ ପୁରୀ ରହିଛି, ଦ୍ୱାରକା ପୁରୀ ରହିଛି, ବହୁତ ପୁରୀ ରହିଛି, କିନ୍ତୁ ପୁରୀ ମଧୁପୁରୀ ବରା କହିଲେ ମଥୁରା, ମଥୁରା ପୁରୀ ହେଉଛି ସବୁଠୁ ଶ୍ରେଷ୍ଠ ପୁରୀ। ଏବଂ ବୟ କୈଶୋରକଂ ଧ୍ୟେୟ, ଭଗବାନଙ୍କର ଯେଉଁ ତିନି ପ୍ରକାର ବୟସ ରହିଛି, ତିନି ଭାବରେ ତାକୁ ବିଭକ୍ତ କରାଯାଇଛି, ଗୋଟେ ହେଉଛି କୌମାର ବୟସ, ଗୋଟେ ହେଉଛି ପୌଗଣ୍ଡ ବୟସ, ଗୋଟେ ହେଉଛି କୈଶୋର ବୟସ। ଶ୍ରେଷ୍ଠ ଧ୍ୟେୟ ହେଉଛି କେଉଁଟା ନା କୈଶୋର, ବୟ କୈଶୋରଂ ଧ୍ୟେୟ। ଏବଂ ଭଗବାନ ଯେଉଁ ଦ୍ୱାଦଶ ରଥରେ ରସ ରହିଛନ୍ତି, ଭଗବାନଙ୍କର ରସ ସବୁ ରହିଛି ତାଙ୍କ ଭଗବାନ ପାଖରେ, ରସ ବୈଷ ଏ 12 ରସ ରହିଛି, ତେଣୁ ସେ ରସ ଭିତରେ ଶ୍ରେଷ୍ଠ ରସ କେଉଁଟା ନା ଆଦ୍ୟ ଏବଂ ପର ରସ, ଶୃଙ୍ଗାର ରସ, ଭଗବାନ ଯେଉଁ ଗୋପୀମାନଙ୍କୁ ସେଠୁ ଶୃଙ୍ଗାର ରସ କରିଛନ୍ତି, ବା ବ୍ରଜବାସୀ ଆମର ଦ୍ୱାରକା 16,108 ରାଣୀଙ୍କ ସହିତ, ବା ମଥୁରା ନାରୀ ଯେଉଁ କୁବୁଜା ଇତ୍ୟାଦି ଏମାନଙ୍କ ସହିତ ଯେଉଁ ରସ, ଯେଉଁ ଶୃଙ୍ଗାର ରସ, ଏଇଟା ସେ ଆଦ୍ୟ ଏବଂ ପର ରସ, ଶ୍ରେଷ୍ଠ ରସ ହେଉଛି ଏଇଟା, ପର ରସ ଶ୍ରେଷ୍ଠ ରସ ଏଇଟା। ତେଣୁ ଏଇଭଳି ଭାବରେ କୃଷ୍ଣ ପାଳିତାମ, ଭଗବାନଙ୍କ ଦ୍ୱାରା ପାଳିତ ହେଇକରି ମଥୁରା, ମଥୁରା ଯେଉଁ କୃଷ୍ଣଙ୍କର ଆବଶ୍ୟକତା ରହିଛି ଉଦ୍ଧବଙ୍କୁ, ଉଦ୍ଧବଙ୍କୁ ପଚାରିବେ ଉଦ୍ଧବ କ'ଣ କରିବା, ବିପଦ ସବୁ ଆସିବ, ତାପରେ ସବୁ ଆସିବ ବିପଦ ବର୍ଣ୍ଣନା କରାଯିବ, ଜରାସନ୍ଧ ଆସିବ ଯୁଦ୍ଧ କରିବା ପାଇଁ। ତେଣୁ ଏସବୁ ଉଦ୍ଧବ ତାଙ୍କୁ ସବୁ ମନ୍ତ୍ରଣା, ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ, ବିଷ୍ଣୁବଂଶରେ ଯେଉଁ ମନ୍ତ୍ରୀ ଅଛନ୍ତି, ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଇଏ, ପ୍ରଧାନମନ୍ତ୍ରୀ ଥିଲେ ଇଏ। ତେଣୁ 11 ମାସ କାଳ ପଳାଇ ଆସିଗଲେ, ତେଣୁ ଏଠି ବର୍ଣ୍ଣନା କରାଯାଉଛି ଆମର ସନାତନ ଗୋସ୍ୱାମୀ କହୁଛନ୍ତି ଯେ, ଏବଂ କହିଲେ ଏଇଭଳି ଭାବରେ, ଏବଂ ଇଦୃଶମ, ଇଦୃଶମ ଏଇଭଳି ଭାବରେ ଯେଉଁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଏଇଭଳି ଭାବରେ ତାଦୃଶ ଅନ୍ୟଦପି, ସବୁ କଥା ବର୍ଣ୍ଣନା କରାଯାଏ ନାହିଁ, କିଭଳି ଭାବରେ ତାଙ୍କୁ ସମ୍ମାନିତ କଲେ ସବୁ ଜିନିଷ ବର୍ଣ୍ଣନା କରାଯାଏ, ଏହିପରି ଭାବରେ ଅନେକ କଥା ରହିଛି, ସବୁ କଥା ବର୍ଣ୍ଣନା କରିହେବ ନାହିଁ। ତେଣୁ ଏବଂ ଇଦୃଶମ ଇତି ତାଦୃଶ୍ୟମ ଅନ୍ୟଦପି, ଆହୁରି ଅନେକ କିଛି ତାଙ୍କୁ ସବୁ ସମ୍ମାନିତ କରିଛନ୍ତି, କଲା ପରେ ଏଇଟା ବୋଧ ହେଉଛି ବା ବୁଝାଯାଉଛି। तच्च असकृत्य श्रीकृष्ण आगमानदिक ज्ञेय बारंबार बारंबार कहते कृष्ण केबे आसीबे कृष्ण केबे आसीबे एभली भाव रे सब कहते उद्धव कहते कृष्ण केबे आसीबे आगमानदिक ज्ञेय ये बुझा पड़ो तेणु विश्वनाथ चक्रवर्ती ठाकुर भाषा कहते द वर्ड कृष्ण पालिताम इंडिकेट्स दैट इवन दो उद्धव वाज वेरी अट्रैक्टेड टू ब्रज बट ड्यू टू बीइंग फुल्ली डिवोटेड टू कृष्ण ही रिटर्न टू मथुरा विच वाज बीइंग प्रोटेक्टेड बाय कृष्ण कृष्ण पालिता कहीं कहगला ना इंडिकेट इवन दो उद्धव वाज वेरी अट्रैक्टेड टू ब्रज एगार मास काल जो रहिले आम कहगला ना रेमे सी मध्य आनंदित होगले समस्त आनंद कले सी मध्य आनंदित होगले एगार मास काल जो रहीगले चिंता कले के फेरबू ब्रज को ए मथुरा को केबे फेरबू नंदग्राम रे एति आनंद रही थे ब्रजवासी मानक कहगला ब्रजवासी मान विषय वर्णना कर गोटे क्षण भाई लगेगा एगार मस का गोटे क्षण भाई लगेगा एति आनंद से प्राप्त होते सी आनंद दे निजे आनंदित होते तेणु यार अर्थ हो उद्धव जदिओ ब्रजपति आकर्षण तक ब्रज को जीवाई चाहू ना छाड़ी जावाई कि ड्यू टू बीइंग फुली डिवोटेड टू कृष्ण कृष्णकर से सेवक कृष्ण का आज्ञा आेणु हि रिटर्न टू मथुरा विच इज बीइंग प्रोटेक्टेड बाय कृष्ण बर्तमान से मथुरा को फेरी जी मथुरार भगवान कृष्ण रही प्रोटेक्शन दौरान सुखदेव गोस्वामी इंटेंस टू क्रिटिसाइज कृष्ण हियर ये कथा कहार उद्देश्य हूँ सुखदेव गोस्वामी कृष्ण प्रति द्वेष आसुची कृष्ण ब्रज को छाड़देले ब्रजवासी मान छाड़दे मथुरावासी मान सहित रहीगले तेणु सुखदेव गोस्वामी गोटे रागरे क्रोधरे ये सब कथा कहते क्रिटिसाइज बात समालोचना कर कृष्ण हियर फर इफ कृष्ण इज प्रोटेक्टिंग मथुरा मथुरा कृष्ण पालिता व्हाई डज ही नॉट अल्सो प्रोटेक्ट ब्रज बाय कमिंग हियर कमिंग देयर कहीं टी आसुना सुखदेव गोस्वामी जो वर्णना कर भगवान लीला को सी भावग्रस्त हो जाऊँगी कहीं कृष्ण आसुना ब्रजवासी मान जो भाव देखिकी तर मन में आसूची चिंता कृष्ण कहीं आसिले ना कृष्ण आसबे ना ये सहजे आसबे ना आप पठे बलराम पठेबे एवं उद्धव गले बलराम कृष्ण कितु पगल हो कृष्ण पगल हो भगवान बेहे दशम स्कंद पंसठी अध्याय सब आस बलराम आसवे ब्रजवासी मान कृष्ण जीवे ना कृष्ण जा शहे वर्ष पर जाए शहे वर्ष काल जो बुद्ध ब्रजवासी मैंने भगवान विरह रे हूँ सब हाइएस्ट भाव ये सब आनंद श्रेष्ठ आनंद होटा आमर से भाव में भजन होप्रलम्ब भाव गोटे हूँ मिलन गोटे हूँ विरह विरह रोच विरहर यहाँ हूँ आनंदटा अधिका मिलन में जी आनंद ना विरह से अधिक आनंद रही तेणु ये हूँ विप्रलम्ब भाव आमर महाप्रभु धारा हूँ विप्रलम्ब भाव धारा आज ये जो रथयात्रा ये हूँ विप्रलम्ब भाव कृष्ण ये भाव में भगवान राधाराणी विरह से ये मूर्ति को धारण कर महाभाव रूप कृष्ण महाभाव रूप तेणु आज मिलन हो जगन्नाथ यो मथुरु आसिबे भगवान आसिबे कौटिकी ना वृंदावन को आसिबे ये रथयात्रार उद्देश्य हूँ ये आम आप आलोचना करवाटा को तेणु आम कथा विश्राम दबा जय श्रीमद भागवतम की जय श्री प्रभुपाद महाराज की जय श्री गुरुदेव की अंबेद गौर भक्त की हे हरि हरि।